वासुदेवाय श्रीमद्भागवतम दशम स्कंद 68 अध्याय श्लोक 25। नमस्ते देवदेवेश, नमस्ते देवदेवेश, शंखचक्र गदाधर, शंखचक्र गदाधर, भक्तिच्छोपातय रूपाय, भक्तिच्छोपात रूपाय परमात्मन नमोस्तुते, परमात्मन नमोस्तुते। नमस्ते देवदेवेश, शंखचक्र गदाधर, भक्तिच्छोपात रूपाय परमात्मन नमोस्तुते। नमस्ते देवदेवेश, शंखचक्र गदाधर, भक्तिच्छोपात रूपाय परमात्मन नमोस्तुते। नमस्ते देवदेवेश, शंखचक्र गदाधर, भक्तिच्छोपात रूपाय परमात्मन नमोस्तुते। नमस्ते देवदेवेश, शंखचक्र गदाधर, भक्तिच्छोपादरूपाय परमात्मन नमोस्तुते। नमस्ते देवदेवेश, शंखचक्र गदाधर, भक्तिच्छोपादरूपाय परमात्मन नमोस्तुते। नमस्ते देवदेवेश, शंखचक्र गदाधर, भक्तिच्छोपादरूपाय परमात्मन नमोस्तुते। अनुवाद। भूमिदेवी कहिले, हे देवदेवेश, हे शंखचक्र गदाधारी, आपणको प्रणाम निवेदन करुअछु। हे परमात्मन, आपणको भक्तमानकर आकांक्षा पूरण निमित्त आपण आपणकर भिन्न भिन्न रूप धारण करिथांति, आपणको प्रणाम निवेदन करुअछि। तेणु कृष्ण अवस्थ भक्त सज्जन बंधु मातृबंधु आपण मान आमर भागवत कथा को स्वागत जनाऊँचे। ये जो प्राग ज्योतिषपुर रे भगवान जो लीलाटी है, ये बहुत आनंददायक लीला। देवता माने बहुत आनंद रे लीला को सब दर्शन करुले। तेणु भगवान जो नरक को विनाश कले, भूमिदेवी आसिकी तांकर पत्नी, भूमिदेवी तांकर पत्नी भौम नरकासुर जो सब देवदेव लोक जो सब वस्तु को सब अपहरण करके आनी भाव अदिति कुंडल, वरुण छत्र, जो रही मणिर पर्वत, ये सब को सब प्रदान कले। ये सब प्रदान कलापर ता 24 नंबर श्लोक आम पाठ कर 23 नंबर श्लोक गतकाली पाठ करते 24 नंबर श्लोक कहुची जे अस्तौसी तत् अस्तौसी दत्थ विश्वेशं देवी देववराचितं प्राजलि प्रणता राजन भक्ति प्रवणया धिया। तापर प्रदान कर सारापर अस्तौसी अथ विश्व ईशम, भगवान होंगे विश्वर ईश, समस्त विश्वर एकमात्र ईश बा नियंत्रणकारी होंगे सी भगवान कृष्ण। समस्त विश्वरे बहुत ईश्वर सब रही, सब प्रति स्थान आम देखा जन कंट्रोलर रही, मालिक रही, ओनर रही, मुख्य व्यक्ति रही। କିନ୍ତୁ ସମଗ୍ର ବିଶ୍ୱର ସେ ମୁଖ୍ୟ ବ୍ୟକ୍ତିଙ୍କର ଆଉ ଜଣେ ଉପରେ ତାଙ୍କର କଣ୍ଟ୍ରୋଲର ରହିଛି। ଏଇଭଳି ଭାବରେ ଆମେ ଯେଉଁ ଦେଖି ଯାଇ ପହଞ୍ଚିବା ଯାହାଙ୍କ ପାଖରେ, ଯିଏ ଅନ୍ତିମ ଈଶ୍ୱର ବା ଅନ୍ତିମ ନିୟନ୍ତ୍ରଣକାରୀ, ଯାହାଙ୍କ ଉପରେ ଆଉ କେହି ନିୟନ୍ତ୍ରଣକାରୀ ନାହାନ୍ତି, ସିଏ ହେଉଛନ୍ତି କୃଷ୍ଣ, ଈଶ୍ୱର ପରମ କୃଷ୍ଣ ବୋଲି କୁହାଯାଉଛି, ପରମ ଈଶ୍ୱର ସିଏ, ସେଇ ଭଗବାନ। ଏହି ଭାବରେ ଭୂମିଦେବୀ ସ୍ତୁତି କରୁଛନ୍ତି। 25-32 ଏସବୁ ସ୍ତୁତି ସବୁ ଆମେ ଶୁଣିବା, 25-32 ଏସବୁ ସ୍ତୁତି ସବୁ ରହିଛି। ବର୍ତ୍ତମାନ ସେ କହୁଛନ୍ତି, ଇଏ ହେଉଛନ୍ତି ସବୁକିଛିର, ଇଏ ହେଉଛନ୍ତି ନିୟନ୍ତ୍ରଣକାରୀ, ଅସ୍ତୁ ସିତ୍, ଏହିଭଳି ଭାବରେ ସ୍ତୁତି କରୁଛନ୍ତି। ଏ ସ୍ତୁତି ଆମେ ସବୁ ଶୁଣିବା। ବିଶ୍ୱଇସମ୍ ଦେବୀ କହିଲେ ଭୂମିଦେବୀ ଭଗବାନ ସ୍ତୁତି କରୁଛନ୍ତି। ଦେବବର ଅର୍ଚିତମ୍, ଏ ଭଗବାନଙ୍କୁ ଶ୍ରେଷ୍ଠ ଦେବତାମାନେ ଅର୍ଚ୍ଚନା କରନ୍ତି ବା ପୂଜା କରନ୍ତି। ସାଧାରଣତଃ ଯେଉଁମାନେ ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କରନ୍ତି, ସାଧାରଣତଃ ଲୋକମାନେ ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କରନ୍ତି, କାରଣ ସେମାନେ ଭାବନ୍ତି ଇଏ ହେଉଛନ୍ତି ଅନ୍ତିମ ଈଶ୍ୱର ବୋଲି ସେହି ଅନୁସାରେ ପୂଜା କରନ୍ତି। ଯିଏ ଗଣେଶଙ୍କୁ ପୂଜା କରନ୍ତି ବା ଦୁର୍ଗାଦେବୀଙ୍କୁ, ବର୍ତ୍ତମାନ ଦୁର୍ଗାଦେବୀଙ୍କୁ ପୂଜା ଆରମ୍ଭ ହୋଇଯାଇଛି, ଦୁର୍ଗାଦେବୀଙ୍କ ପୂଜା ବହୁତ ଧୁମଧାମରେ ସାରା ଭାରତବର୍ଷରେ ପାଳନ କରାଯାଉଛି ଦୁର୍ଗାଦେବୀଙ୍କର ପୂଜା। ଏବଂ ସେମାନେ ଭାବନ୍ତି ଇଏ ହେଉଛନ୍ତି ସବୁକିଛି, ଯାହା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା ନମସ୍ତସ୍ମୈ 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 ନମଃ ନମଃ। ଏଇଭଳି ସାରା ଭାରତବର୍ଷରେ ଆମେ ଦୁଃଖିବା, ଏବଂ ଭାରତ ବାହାରେ ମଧ୍ୟ ଭାରତୀୟବାସୀମାନେ ଯେଉଁଠି ରହିଛନ୍ତି ସେମାନେ ସବୁ ପୂଜା କରୁଛନ୍ତି। ଭାରତ ବାହାରେ ମଧ୍ୟ ଭାରତବାସୀମାନେ ଯେଉଁଠି ରହିଛନ୍ତି, ପାଶ୍ଚାତ୍ୟ ଜଗତ ହେଉ ବା ଯେକୌଣସି ଜାଗତ ହେଉ, ସବୁ ପୂଜା କରୁଛନ୍ତି, ଦୁର୍ଗାଦେବୀଙ୍କ ପୂଜା ପାଳନ କରାଯାଉଛି। ସେମାନେ ସାଧାରଣତଃ ଲୋକମାନେ ଭାବନ୍ତି ଦୁର୍ଗାଦେବୀ ହେଉଛନ୍ତି ସବୁକିଛିର ମାଲିକ, କିନ୍ତୁ ତାଙ୍କ ଉପରେ ଜଣେ ମାଲିକ ଅଛନ୍ତି ସେଇଟା ସେମାନେ ଜାଣନ୍ତି ନାହିଁ, ଅଧିକାଂଶ ଲୋକ ଜାଣନ୍ତି ନାହିଁ। ତେଣୁ ଇଏ ହେଉଛନ୍ତି ସମସ୍ତଙ୍କର ଅନ୍ତିମ ଈଶ୍ୱର ହେଉଛନ୍ତି ସେ ଭଗବାନ। ଏହି ଭାବରେ ଭୂମିଦେବୀ ସ୍ତୁତି କରୁଛନ୍ତି। ଆମେ 25-32 ସ୍ତୁତି ଶୁଣିବା, ତା ପୂର୍ବରୁ ଭୂମିଦେବୀ ପର୍ବ ଶ୍ଲୋକରେ ଯେଉଁ କହିଛନ୍ତି, ଏହିଭଳି ଭାବରେ ଦେବଦ୍ୱାର ଅର୍ଚିତମ୍, ଦେବତାମାନେ ଭାଗବତ 12-13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଶ୍ରେଷ୍ଠ ଦେବତାମାନେ ଭଗବାନଙ୍କୁ ପୂଜା କରନ୍ତି। ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟସ୍ତବେ, ବ୍ରହ୍ମା ବରୁଣ ଇନ୍ଦ୍ର ମରୁତ ଏମାନେ ସବୁ ଭଗବାନଙ୍କର ଦିବ୍ୟସ୍ତବ ମାଧ୍ୟମରେ ଭଗବାନଙ୍କର ଆରାଧନା କରନ୍ତି। ତେଣୁ ଇଏ ସେଇଭଳି ସେହି ଭାବରେ ଦେବୀ ବର୍ତ୍ତମାନ ପୂଜା କରୁଛନ୍ତି, ଭୂମିଦେବୀ ପୂଜା କରୁଛନ୍ତି। କିଭଳି ଭାବରେ ନା ପ୍ରାଞ୍ଜଳି ହାତ ଯୋଡ଼ିକିରି ପୂଜା କରୁଛନ୍ତି, ଭଗବାନଙ୍କୁ ସ୍ତୁତି କରୁଛନ୍ତି। ପ୍ରଣତା, ପ୍ରଣତା କହିଲେ ପ୍ରଣାମ କରିକିରି, ପ୍ରଣାମ ନିବେଦନ କରିକିରି ପୁରା ଦଣ୍ଡବତ ପ୍ରଣାମ କରିଛନ୍ତି ଭୂମିଦେବୀ। ଯେଉଁ ଭୂମି ଯିଏ ସିଏ ବର୍ତ୍ତମାନ ଦେବୀ ରୂପରେ ଆବିର୍ଭାବ ହୋଇଛନ୍ତି, ଏଇଟାକୁ ଆମେ ବୁଝିପାରିବା ନାହିଁ। ଏତେ ବିରାଟ ରୂପ ରହିଛି ଭୂମିଦେବୀ, ତାଙ୍କର ପୁଣି ଇଏ କିଏ, ଇଏ କିଏ ପୁଣି ନା ସେଇ ଦେବୀ, ତାଙ୍କର ରୂପ ଇଏ ଭୂମି ହେଉଛି ତାଙ୍କର ରୂପ ଭୂମିଦେବୀ। ସବୁଥିରେ ଜଣେ ଜଣେ ଅଭିମାନୀ ଦେବତା ରହିଛନ୍ତି ବା ଦେବୀ ରହିଛନ୍ତି, 33 କୋଟି ଦେବଦେବୀ ରହିଛନ୍ତି ଆମର ବୈଦିକ ଶାସ୍ତ୍ରରେ, ଏସବୁ ବର୍ଣ୍ଣନା କରାଯାଇଛି। ପୂର୍ଣ୍ଣ ଜ୍ଞାନ ରହିଛି ଭଗବାନଙ୍କ ବିଷୟରେ, ପୂର୍ଣ୍ଣ ଜ୍ଞାନ ଆମର ବେଦରେ ବର୍ଣ୍ଣନା କରାଯାଇଛି। ଅନ୍ୟ କୌଣସି ଯେଉଁ ଧର୍ମ ସବୁ ରହିଛି, ଧର୍ମ ଗ୍ରନ୍ଥ ସବୁ ରହିଛି, ସବୁ କିଛି କିଛି ଉଦ୍ଧାର କରାଯାଇଛି। ପୂର୍ଣ୍ଣ ଭାବରେ ଜ୍ଞାନ ପାଇବା ପାଇଁ ହେଲେ ବେଦରେ କୁହାଯାଇଛି, କାରଣ ବେଦ ଭଗବାନଙ୍କ ନିଶ୍ୱାସରୁ ଜାତ ହୋଇଛନ୍ତି, ବେଦକୁ କିଏ ରଚନା କରିନାହାନ୍ତି, ବେଦ ଅପୌରୁଷେ ବୋଲି କୁହାଯାଏ, ଭଗବାନଙ୍କ ନିଶ୍ୱାସରୁ ଜାତ ହୋଇଛନ୍ତି ଭଗବାନ। ଭୌତିକ ଭୌତିକ ଜଗତର ସମ୍ବନ୍ଧ ଜ୍ଞାନ କିଏ ପ୍ରଦାନ କରିବେ? ହଁ, ବୈଜ୍ଞାନିକମାନେ ଯେଉଁ ବିଭିନ୍ନ ପ୍ରକାର ଜ୍ଞାନ ଦେଉଛନ୍ତି, ଲିମିଟେଡ୍ ନଲେଜ୍ ଦେଉଛନ୍ତି, ଲିମିଟେଡ୍ ଜ୍ଞାନ। ଆଜି ପର୍ଯ୍ୟନ୍ତ ଯେତିକି ଜ୍ଞାନ ବାହାରିଛି ସେତିକି ବିଷୟରେ ସେମାନେ କହିବେ, ତା ଉପରୁ କିଛି କହିପାରିବେ ନାହିଁ। ହଜାର ବର୍ଷ ପରେ କ'ଣ ହେବ ସେ ଜ୍ଞାନ ବର୍ତ୍ତମାନ ବୈଜ୍ଞାନିକମାନେ ଦେଇପାରିବେ ନାହିଁ, କିନ୍ତୁ ଲକ୍ଷ ଲକ୍ଷ ବର୍ଷ ପରେ କ'ଣ ହେବ ସବୁ ଜ୍ଞାନ ବେଦରେ ରହିଛି, ବେଦରେ ସବୁ ଜ୍ଞାନ ରହିଛି। ଅନ୍ୟ ଯେଉଁ ସବୁ ଧର୍ମ ଆମେ ଦେଖୁଛେ, ସେ ଧର୍ମର ଗୋଟେ ରହିଛି ଆବିର୍ଭାବ, କେବେ ଧର୍ମ ସୃଷ୍ଟି ହେଲା, ମୁସଲମାନ ଧର୍ମ ହେଉ ବା ହିନ୍ଦୁ ବୈଦିକ କ'ଣ ସେ ରହିଛି, ଖ୍ରୀଷ୍ଟିଆନ ଧର୍ମ ହେଉ, ସବୁ ଗୋଟେ ଡେଟ୍ ରହିଛି। ତେଣୁ ସେଇଟା ସନାତନ ନୁହଁ, ସବୁବେଳ ପାଇଁ ସେଇଟା ନଥିଲା, ଏଇ ବୈଦିକ ଗ୍ରନ୍ଥରୁ କିଛି ଉଦ୍ଧାର କରି ସେମାନେ କହିଛନ୍ତି। ବେଦରେ ସମ୍ପୂର୍ଣ୍ଣ ଜ୍ଞାନ ରହିଛି, 33 କୋଟି ଦେବାଦେବୀ ରହିଛନ୍ତି, କ'ଣ ହେଲାଣି, ତାଙ୍କର ସବୁ ବିଭିନ୍ନ ପ୍ରକାର ଶକ୍ତି ରହିଛି, ଏ ଭୂମି ଗୋଟେ ଜଣେ ଦେବୀ, ତେଣୁ ଇଏ ମଧ୍ୟ ଦେବୀ ରୂପରେ ବର୍ତ୍ତମାନ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ପ୍ରଣାମ କରିକିରି ହାତ ଯୋଡ଼ିକିରି। ରାଜନ୍, ରାଜନ ସମ୍ବୋଧନ କରିଛନ୍ତି ସୁଖଦେବ ଗୋସ୍ୱାମୀ, କାହିଁକି ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ରାଜନ ସମ୍ବୋଧନ କରିବାର ଉଦ୍ଦେଶ୍ୟ ହେଉଛି ଏ ଯେଉଁ ସ୍ତୁତି କରୁଛନ୍ତି ଏଇଟା ସାବଧାନ ସହିତ ଶୁଣୁ ଶ୍ରବଣ କର, ଏ ସ୍ତୁତି କରୁଛନ୍ତି ଅସାବଧାନ ତ ହଁ ସ୍ତୁତି ତ ଚାଲିଛି ଆଉ ଠିକ୍ ଅଛି, ତାପରେ କ'ଣ ହେଲା କହ ଶୁଣି ନା, ଏ ସ୍ତୁତି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ରାଜନ ସମ୍ବୋଧନ କରିଛନ୍ତି ରାଜନ ହେ ରାଜନ ପରୀକ୍ଷିତ ମହାରାଜ କିଭଳି ଭାବରେ ଶ୍ରବଣ କରୁଥିବେ ଆପଣ ଚିନ୍ତା କରନ୍ତୁ, ହଁ କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, କୌଣସି ପାନୀୟ ଗ୍ରହଣ କରୁନାହାନ୍ତି, ଆଉ ମାତ୍ର 7 ଦିନ ଆୟୁଷ ଅଛି, ଗୋଟେ ପରେ ଗୋଟେ ଦିନ କଟିଯାଉଛି, ଦଶମ ସ୍କନ୍ଦ ଆରମ୍ଭ ହେଲା ବେଳକୁ ଆଉ 2-3-4 ଦିନ ବା ସେତିକି ଆୟୁଷ ରହିଛି, କମ୍ ରହିଛି ଆୟୁଷ ରହିଛି, 4 ଦିନ କମ୍ପ୍ଲିଟ୍ ହୋଇଗଲାଣି, ହଁ ତେଣୁ 2-3 ଦିନ ପରେ ଜଣଙ୍କ ମୃତ୍ୟୁ ହେବ, ହଁ କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, କୌଣସି ପାନୀୟ ଗ୍ରହଣ କରୁନାହାନ୍ତି, କିନ୍ତୁ କିଭଳି ଭାବରେ ନନ୍ଷ୍ଟପ୍ ବିଶ୍ରାମ ତ ଟିକେ ନେଉନାହାନ୍ତି, ନନ୍ଷ୍ଟପ୍ ଶ୍ରବଣ କରୁଛନ୍ତି, କିଭଳି ଭାବରେ ସେ ଶ୍ରୋତା ହିସାବ କରନ୍ତୁ, ସିଏ ହେଉଛନ୍ତି ଆଦର୍ଶ ଶ୍ରୋତା, ଆମର ଯେଉଁ ଭକ୍ତିର 9ଟି ଅଙ୍ଗ ଅଛି, ଇଏ ଶ୍ରବଣର ସିଏ ହେଉଛନ୍ତି ଆଚାର୍ଯ୍ୟ, ଶ୍ରବଣର ସିଏ ହେଉଛନ୍ତି ଆଚାର୍ଯ୍ୟ, ତେଣୁ ଇଏ ଯେଉଁ ରହିଛନ୍ତି ଶ୍ରବଣର ଆଚାର୍ଯ୍ୟ କିଏ ଆମର ପରୀକ୍ଷିତ ମହାରାଜ, ତଥାପି ସୁଖଦେବ ଗୋସ୍ୱାମୀ ମଧ୍ୟ ସେଭଳି ଭାବେ ଜଣେ ଆଚାର୍ଯ୍ୟ, କୀର୍ତ୍ତନର ଭାଗବତ କଥାରେ କୀର୍ତ୍ତନରେ ସେ ହେଉଛନ୍ତି ଆଚାର୍ଯ୍ୟ, ପରୀକ୍ଷିତ ଶ୍ରବଣେ ଅଭବତ ବୟାସକୀ କୀର୍ତ୍ତନେ ବର୍ଣ୍ଣନା କରାଯାଇଛି, କେବଳ ଶ୍ରବଣ କରି ପରୀକ୍ଷିତ ମହାରାଜ ଭଗବାନଙ୍କୁ ପ୍ରାପ୍ତ ହୋଇଗଲେ ଏବଂ କୀର୍ତ୍ତନ କରିକି ସୁଖଦେବ ଗୋସ୍ୱାମୀ ଭଗବାନ ପ୍ରାପ୍ତ ହେଲେ, ଭକ୍ତି ଏଭଳି ପ୍ରୋସେସ୍ ରହିଛି ବା ଉପାୟ ରହିଛି, ଗୋଟି ଗୋଟି ଅଙ୍ଗ ଯାହା ଆୟୋଜନ କରି ଜଣେ ଭଗବାନ ପ୍ରାପ୍ତ ହୋଇଯିବେ, ଆଉ 9ଟି ଅଙ୍ଗ ରହିଛି ଭକ୍ତିର, ଯେଉଁମାନେ ସବୁଯାକ ଅଙ୍ଗ ପାଳନ କରୁଛନ୍ତି ତାଙ୍କ କଥା କ'ଣ କହିବେ, ଯେମିତି ଅମ୍ବରୀଶ ମହାରାଜ ସବୁଯାକ ଅଙ୍ଗ ପାଳନ କରୁଥିଲେ, ତେଣୁ ଏହା ପୂର୍ବରୁ ଯେଉଁ ଶ୍ଳୋକଟି ରହିଛି ରାଜନ ସମ୍ବୋଧନ କରିବାର ଉଦ୍ଦେଶ୍ୟ ହେଉଛି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ସାବଧାନ କରୁଛନ୍ତି, ଏ ଭୂମିଦେବୀ ସ୍ତୁତି କରୁଛନ୍ତି ସାବଧାନରୁ ସତ ଶୁଣ ଶ୍ରବଣ କର, ଅବଶ୍ୟ ଇଏ ହେଇପାରେ ପରୀକ୍ଷିତ ମହାରାଜଙ୍କ ମାଧ୍ୟମରେ ସେ ଅନ୍ୟ ସମସ୍ତ ଯେଉଁ ରହିଛନ୍ତି 60,000 ମୁନି ଋଷି ସେଠି ରହିଥିଲେ, ସମସ୍ତଙ୍କୁ ସେ କଥା କହୁଛନ୍ତି 60,000 ମୁନି ଋଷି, 60,000 ମୁନି ଋଷି ଶ୍ରବଣ କରୁଛନ୍ତି, ଚିନ୍ତା କରନ୍ତୁ, ତେଣୁ ରାଜନ ଭକ୍ତି ପ୍ରବଣୟା ଧିଆ, ଭୂମିଦେବୀ ଯେତେବେଳେ ସ୍ତୁତି କରୁଛନ୍ତି ଭକ୍ତିର ଭକ୍ତି ପ୍ରବଣତାରେ, ବହୁତ ବହୁତ ଗଭୀର ଗାଢ଼ ଭକ୍ତିରେ ଏଇଭଳି ଭାବରେ ଧିଆ ବା ତାଙ୍କର ମାନସିକ ବା ତାଙ୍କ ବୁଦ୍ଧି ଭଗବାନଙ୍କ ସହିତ ଲଗେଇ ଦେଇଛନ୍ତି, ମନକୁ ଭଗବାନଙ୍କୁ ମନକୁ ଲଗେଇ ଦେଇଛନ୍ତି ଭଗବାନ, ଭଗବାନ ସେ ଜ୍ଞାନ ପ୍ରଦାନ କରିବେ, ଭଗବାନଙ୍କ ସହିତ ଯଦି ଆମେ ମନକୁ ଲଗେଇଦେବା ଭଗବାନ ବୁଦ୍ଧି ପ୍ରଦାନ କରିବେ, ଭଗବତ ଗୀତା 10ମ ଅଧ୍ୟାୟରେ ଭଗବାନ କହିଛନ୍ତି ତେଷାଂ ସତତ ଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକଂ ଦଦାମି ବିଦ୍ୟୋଗଂ ଦାମ ଜେ ନମା ଉପଜାନ୍ତି ତେ, ଏଇଭଳି ଭାବରେ ସବୁ ରହିଛି ଭଗବାନଙ୍କୁ ଯେଉଁମାନେ ଯୁକ୍ତ ହୋଇକି ସବୁବେଳେ ଭଗବାନଙ୍କୁ ଭଜନ କରୁଛନ୍ତି, ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କରିବେ, ଯାହାଫଳରେ କି ଜେ ନମା ଉପଜାନ୍ତି ତେ, ଯାହାଫଳରେ ସେମାନେ ଭଗବାନଙ୍କୁ ପାଖକୁ ଯାଇପାରିବେ, ଭଗବାନ ସେ ବୁଦ୍ଧି ପ୍ରଦାନ କରନ୍ତି, ଏ ବହୁତ ଉଦାହରଣ ରହିଛି, ଯେମିତି ବର୍ଣ୍ଣନା କରାଯାଇଛି କିଏ ଧ୍ରୁବ, ଧ୍ରୁବ ମହାରାଜ ଯେତେବେଳେ ଭଗବାନ ଦର୍ଶନ କଲେ ତାଙ୍କୁ 6 ବର୍ଷ ହୋଇଥିଲା, 5 ବର୍ଷ ହୋଇଥିଲା, 5 ବର୍ଷରେ ସେ ଯେତେବେଳେ କରିଥିଲେ 6 ମାସ ଭଗବାନଙ୍କୁ ସ୍ତୁତି ଭଗବାନଙ୍କ ପାଇଁ ତପସ୍ୟା କରିଥିଲେ, ନାରଦ ମୁନି ତାଙ୍କୁ କହିଥିଲେ କିଭଳି ଭାବରେ ସ୍ତୁତି କରିବାକୁ ପଡ଼ିବ, ଏଇଭଳି ଭାବରେ କହିଥିବାରୁ ମୁଁ ଆଜି ସେ ଖାତା ହରିକା ସେ ଛାଡ଼ି ଦେଇଛି ତ, ତେଣୁ ଏ ଯେଉଁ ସ୍ତୁତି କରୁଛନ୍ତି 6 ମାସରେ ଭଗବାନ ସେ ପ୍ରାପ୍ତ ହୋଇଗଲେ, ବହୁତ କଠିନ ତପସ୍ୟା କରିଥିଲେ, 3 ମାସ 5 ବର୍ଷର ବାଳକ ହେଲେ ମଧ୍ୟ କଠିନ ତପସ୍ୟା କରୁଛନ୍ତି, ଏଇଟା ଯାଉନି, ତେଣୁ ଏ ଯେଉଁ ଧ୍ରୁବ ମହାରାଜଙ୍କୁ ସ୍ତୁତି କରିବା ପାଇଁ ଚାହୁଁଥିଲେ କିନ୍ତୁ ସେ ତାଙ୍କର ବୁଦ୍ଧି ନାହିଁ, ତେଣୁ ଭଗବାନ କେବଳ ଶଙ୍ଖକୁ ଛୁଆଁ ଦେଲେ, ଶଙ୍ଖକୁ ଛୁଆଁ ଦେଲେ ବୁଦ୍ଧି ଆସିଗଲା ଧ୍ରୁବଙ୍କର, 5 ବର୍ଷ ବାଳକ, 5 ବର୍ଷ 6 ମାସ ହେଇଛି, ତେଣୁ ବାରଟି ଶ୍ଳୋକରେ ଭଗବାନଙ୍କ ସ୍ତୁତି କରିଛନ୍ତି, ବାରଟି ଶ୍ଳୋକ, ଯାହାକୁ ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଉଛି। ବନ୍ଦ ହେଉନି କାହିଁକି? ମୁଁ ଭାବୁଥିଲି ଏଇଟା ଗୋଟେ ମାନେ ସେକେଣ୍ଡ ଇଏ ରଖୁଥିବି, ମୋର କାଳେ କ'ଣ ଭୁଲିଯିବି ସେଥିପାଇଁ ଏଇଟାକୁ ଆଣିଥିଲି, କିନ୍ତୁ ଇଏ ମଧ୍ୟ ଟ୍ରବଲ୍ କରୁଛି। ଆମର ଏତେ ଜ୍ଞାନ ନାହିଁ ତ ଏ ବିଷୟରେ, ତେଣୁ ଯାହା ବି ହେଉ ଯେଉଁ ରହିଛି କଥା, ଏ ଯେଉଁ ଧ୍ରୁବ ଭଗବାନ ସେ ଜ୍ଞାନ ଦେଉଛନ୍ତି, କେବଳ ତାଙ୍କର ଛୁଆଁ ଦେଲେ, ଶଙ୍ଖକୁ ଛୁଆଁ ଦେଲେ ଏତେ ଜ୍ଞାନ ଆସିଗଲା। ତେଣୁ ଜଣେ ଯେତେବେଳେ ଭଗବାନଙ୍କୁ ଜାଣିବା ପାଇଁ ଚାହିଁବେ, ଭଗବାନ ବିଷୟରେ ଜ୍ଞାନ ପ୍ରାପ୍ତ ହେବାକୁ ଚାହିଁବେ, ଭଗବାନ ସେ ଜ୍ଞାନକୁ ପ୍ରଦାନ କରିବେ। ଯେଉଁମାନେ ପ୍ରକୃତରେ ଭଗବାନଙ୍କ ସହିତ ସବୁବେଳେ ଯୁକ୍ତ ହୋଇଛନ୍ତି, ଭଗବାନ ସେ ଜ୍ଞାନ ପ୍ରଦାନ କରିବେ। ହଁ, ତେଣୁ ଏଠି ଭୂମିଦେବୀ ଦେବୀ, ସେ ତାଙ୍କର ଜ୍ଞାନ ରହିଛି। ତେଣୁ ଦେବୀ ଯେଉଁମାନେ ହେଉଛନ୍ତି, କେମିତି ଜଣେ ଦେବୀ ହେଉଛନ୍ତି ବା ଦେବା ଦେବୀ, ଅବଶ୍ୟ ଦେବୀ ହେଉଛନ୍ତି ଭଗବାନଙ୍କର ଶକ୍ତି, ଏ ଭଗବାନଙ୍କ ବହିରଙ୍ଗ ଶକ୍ତି। ଭୂମି ଆପ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ବଚ ଅହଙ୍କାର ଇତ୍ୟଙ୍ଗ ବିନା ପ୍ରକୃତିର ଅଷ୍ଟଦା, ଏ ଯେଉଁ ଭଗବାନଙ୍କର ଶକ୍ତି, ଏବଂ ଆମେ ହେଉଛୁ ଭଗବାନଙ୍କର ଉଚ୍ଚତର ଶକ୍ତି, ଏସବୁ କଥା ରହିଛି। ଯାହା ବି ହେଉ, ବର୍ତ୍ତମାନ ଦେବୀ ଯେଉଁ ଭଗବାନ ପୂଜା କରୁଛନ୍ତି, ବହୁତ ଭାବ କ'ଣ ସେଇଟା ଶ୍ଳୋକ ବର୍ଣ୍ଣନା କରାଯାଇଛି, କ'ଣ ନା ଭକ୍ତି ପ୍ରବଣୟା ଦିଆ, ଭକ୍ତି ଗଭୀର ଭକ୍ତିର ସହିତ ମନକୁ ଲଗେଇ ଦେଇଛି ଭଗବାନ ପାଖରେ, ତେଣୁ ଭଗବାନ ସେ ତାଙ୍କୁ ଜ୍ଞାନ ଦେବେ। ଏହିସବୁ ଯେଉଁ ସ୍ତୁତିରୁ ଆମେ ଶୁଣିବା ଯେ ଇଏ ଭଗବାନଙ୍କର ତତ୍ତ୍ୱ, ଭଗବତ ତତ୍ତ୍ୱକୁ ଏଠି ଆମେ ଶୁଣିବା। କୁହାଯାଉଛି ଭୂମିଦେବୀ ବର୍ତ୍ତମାନ ଏହିଭଳି ଭାବେ ସ୍ତୁତି କରୁଛନ୍ତି, 25-32 ଏ 8ଟି ଶ୍ଳୋକରେ ଭଗବାନଙ୍କୁ ସ୍ତୁତି କରିବେ। ସ୍ତୁତିରେ ଭଗବତ ତତ୍ତ୍ୱକୁ ଆମେ ଜାଣିବା, ଭଗବତ ତତ୍ତ୍ୱଟା ବହୁତ ସମସ୍ତେ ଜାଣିପାରନ୍ତି ନାହିଁ ଭଗବତ ତତ୍ତ୍ୱକୁ। ଭଗବତ ଗୀତାରେ ଭଗବାନ କହୁଛନ୍ତି କଶ୍ଚିନ୍ ମାଙ୍ଗ ବ୍ୟତୀତ ତତ୍ତ୍ୱତ, ଖୁବ୍ କ୍ୱଚିତ ଲୋକ ଭଗବାନ ତତ୍ତ୍ୱରେ ଜାଣନ୍ତି। ତେଣୁ ଭଗବାନଙ୍କୁ ଏହିଭଳି ଭାବେ ସ୍ତୁତି କରୁଛନ୍ତି, କ'ଣ ନମସ୍ତେ ଦେବ ଦେବେଶ, ନମସ୍ତେ ଦେବ ଦେବେଶ। ଭୂମିଦେବୀ ଭଗବାନ ସ୍ତୁତି କରୁଛନ୍ତି, ଆଉ ପୂର୍ବରୁ ଆମେ କହିସାରିଛେ ତାଙ୍କର ପୁତ୍ରକୁ ହତ୍ୟା କରିଛନ୍ତି ଭଗବାନ, ଯାହାଙ୍କୁ ସ୍ତୁତି କରୁଛନ୍ତି ତାଙ୍କ ପୁତ୍ରକୁ ହତ୍ୟା କରିଛନ୍ତି, କିନ୍ତୁ ତାଙ୍କର କୌଣସି ମନରେ କୌଣସି ଗ୍ଲାନି ନାହିଁ, ତାଙ୍କ ପୁତ୍ରକୁ ହତ୍ୟା କରିଦେଲେ କେଉଁ ଶୋକ ନାହିଁ, କୌଣସି ଗ୍ଲାନି ନାହିଁ, ଭାବ କ'ଣ ଭାବ କ'ଣ ସେଇଟା ରହିଛି, ଭାବ ପ୍ରବଣୟା ଧୀରା ନା କ'ଣ ଭକ୍ତି ପ୍ରବଣୟା ଧିଆ, ଏଭଳି ଭକ୍ତିର ଗଭୀର ଭକ୍ତି ରହିଛି। ଅହେତୁକି ଅପ୍ରତିହତା, ଏ ଭକ୍ତିର କୌଣସି ହେତୁ ନାହିଁ, କୌଣସି ସମୟରେ ପ୍ରତିହତ ହୋଇପାରିବ ନାହିଁ। ତାଙ୍କ ପୁତ୍ରକୁ ହତ୍ୟା କରିଦେଲେ ତାଙ୍କର ଭକ୍ତି ବାଧା ପଡ଼ିଗଲା, ତା ନୁହଁ, ଅପ୍ରତିହତା ଭକ୍ତି ହେଉଛି ଏଭଳି, ଇଏ ହେଉଛି ଶ୍ରେଷ୍ଠ ଭକ୍ତି, ହେଉଛି ଶ୍ରେଷ୍ଠ, ଇଏ ହେଉଛି ପ୍ରକୃତ ଶ୍ରେଷ୍ଠ ଧର୍ମ ହେଉଛି ଏଇଟା। ଆରମ୍ଭରେ ସୁତ ଗୋସ୍ୱାମୀ ଏ ଶ୍ଳୋକଟି କହିଛନ୍ତି, ନୈମିଷାରଣ୍ୟରେ 88,000 ଋଷିମାନଙ୍କୁ କହିଛନ୍ତି, ସବି ପୁଂସାଂ ପରଧର୍ମ ଯତ ଭକ୍ତିର ଦକ୍ଷ ଯେ ଅହେତୁକି ଅପ୍ରତିହତା ଯେ ଆତ୍ମା ସୁପ୍ରସିଦ୍ଧତି। ଆତ୍ମାର ଏହିଭଳି ଭାବରେ ଆନନ୍ଦ ପ୍ରାପ୍ତ ହୋଇପାରିବ, ଆତ୍ମା ଆମେ ଏହିଭଳି ଭାବରେ ଆନନ୍ଦ ପ୍ରାପ୍ତ ହୋଇପାରିବା, ଇଏ ହେଉଛି ପ୍ରକୃତ ଧର୍ମ, ଇଏ ହେଉଛି ଆତ୍ମାର ଧର୍ମ। ଆତ୍ମାର ଧର୍ମ ବିଷୟରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ, ତେଣୁ ସୁତ ଗୋସ୍ୱାମୀ କହିଲେ ଇଏ ହେଉଛି ଶ୍ରେଷ୍ଠ ଧର୍ମ, ହେଉଛି ଏଇଟା ଆତ୍ମାର ଧର୍ମ, ସବି ପୁଂସାଂ ପରଧର୍ମ ସେଇଟା ହେଉଛି ଶ୍ରେଷ୍ଠ ଧର୍ମ, ଯେତେ ଭକ୍ତିର ଅଧକ୍ଷଜେ, ଅଧକ୍ଷଜ ଭଗବାନଙ୍କୁ ଅଧକ୍ଷଜ ବୋଲି କୁହାଯାଏ, କାହିଁକି ନା ଆମର ଇନ୍ଦ୍ରିୟମାନଙ୍କ ସେ ଉର୍ଦ୍ଧ୍ୱରେ, ଅକ୍ଷଜ ବା ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେଉଁ ଆମେ ଜ୍ଞାନ ପ୍ରାପ୍ତ ହେଉଛେ, ଆର ଉର୍ଦ୍ଧ୍ୱରେ ଭଗବାନ, ତେଣୁ ଭଗବାନଙ୍କର ଗୋଟିଏ ନାମ ହେଉଛି ଅଧକ୍ଷଜ, ତାଙ୍କୁ ଯଦି ଆମେ ଭକ୍ତି କରିପାରିବା ସେଇଟା ହେଉଛି ଶ୍ରେଷ୍ଠ ଧର୍ମ। ଏବଂ ଏହି ଭକ୍ତି କରିବା ପାଇଁ ଅହେତୁକି କୌଣସି ହେତୁ ନାହିଁ, ଅହେତୁକି ଅପ୍ରତିହତା କୌଣସି ପରିସ୍ଥିତିରେ ଏଇଟା ବାଧା ଦିଆଯାଇପାରିବ ନାହିଁ, ଏବଂ ଆ ଦ୍ୱାରା ଆତ୍ମା ଆନନ୍ଦିତ ହେବ, ଆତ୍ମା ଆନନ୍ଦ ହେବ, ଆତ୍ମାର ଆନନ୍ଦ ଏଇଥିରେ ରହିଛି, ଅନ୍ୟ କେଉଁଥିରେ ନାହିଁ। ଦେହାତ୍ମା ସୁପ୍ରସିଦ୍ଧତି। ତେଣୁ ଇଏ ତାଙ୍କର ପୁତ୍ରକୁ ହତ୍ୟା କରିଛନ୍ତି, କିନ୍ତୁ ଭଗବାନ ସେ ଜାଣନ୍ତି ଭୂମିଦେବୀ କୌଣସି ତାଙ୍କର ଆସୁନାହିଁ, କୌଣସି ଉଦ୍ବିଗ୍ନତା ଆସୁନାହିଁ, ଶୋକ ଆସୁନାହିଁ, ଅନୁଶୋଚନା ଆସୁନାହିଁ, କିଛି କରୁନାହାନ୍ତି, ଭକ୍ତି ପ୍ରବଣ ଏହା ଧିଆ ଏହିଭଳି ଭାବେ ସ୍ତୁତି କରୁଛନ୍ତି। ତେଣୁ ପ୍ରଥମେ କହୁଛନ୍ତି ନମସ୍ତେ ଦେବ ଦେବେଶ, ପ୍ରଣାମ, ଯେଉଁ ନମସ୍କାର, ଯେଉଁ ପ୍ରଣାମ କରିବା, ଏ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଧର୍ମର। ବା ଇଏ ଭଗବାନଙ୍କୁ ଯେଉଁମାନେ ଗୀତାରେ ଯେଉଁ ଜ୍ଞାନ ଦେଲେ ଭଗବାନ, ତା'ର ଚାରୋଟି ହେଉଛି ମୁଖ୍ୟ, ଏଇ ଯେଉଁ ସଂକ୍ଷେପରେ 64 ଅକ୍ଷର ଭଗବାନ ଗୀତାର ସାରକୁ କହିଦେଲେ, 64 ଅକ୍ଷର 700 ଶ୍ଳୋକ ରହିଛି, ଅନେକ ଅନେକ ଶବ୍ଦ ରହିଛି, ଅନେକ ହଜାର ହଜାର ବା ଲକ୍ଷ ଲକ୍ଷ ଅକ୍ଷର ହେବ ଯଦି ହିସାବ କରାଯିବ, କିନ୍ତୁ ଭଗବତ ଗୀତାର ସାରକୁ 64 ଅକ୍ଷର ଭଗବାନ ଦେଇଦେଲେ ଅର୍ଜୁନକୁ। କାହିଁକି ଦେଲେ ନା, ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ ଏତେ କଥା କହିଲେ ମୁଁ କେମିତି ମନେ ରଖିବି ଏସବୁ କଥା, ଅର୍ଜୁନଙ୍କର ଭାବନା ଏଇଟା, ଆମ ବଦ୍ଧଜୀବମାନଙ୍କୁ ରିପ୍ରେଜେଣ୍ଟ କରୁଛନ୍ତି ଅର୍ଜୁନ। ତେଣୁ ଭଗବାନ ଅର୍ଜୁନଙ୍କ ଭାବ ଜାଣିକରି ବହୁତ ସୂକ୍ଷ୍ମରେ, ବହୁତ କ'ଣ ସଂକ୍ଷେପରେ ଭଗବତ ଗୀତାକୁ ବୁଝାଇଦେଲେ 64 ଅକ୍ଷର। ଏଇ ଯେଉଁ 2 ଶ୍ଳୋକ, 18 ଅଧ୍ୟାୟ, 65-66, ଏଇ 2 ଶ୍ଳୋକ, ଏଇ ହିସାବ କଲେ 64 ଅକ୍ଷର ହେବ। ଏଇଥିରେ ଗୀତାର ଜ୍ଞାନକୁ ଦେଇଦେଲେ, ସମସ୍ତ ଜ୍ଞାନ ଗୀତାରକୁ ସାରରେ ଦେଇଦେଲେ, ସଂକ୍ଷେପରେ ବର୍ଣ୍ଣନା କରିଦେଲେ। ତା ଦେହରୁ ପୁଣି ଯଦି ସଂକ୍ଷେପ କରାଯିବ, ତା ଦେହରୁ ହେଉଛି ଆହୁରି ଆସିବ କେତେ ନା, ଆଉ 4 ମୁଖ୍ୟ ପଏଣ୍ଟ ଆସିବ। କ'ଣ କ'ଣ ସେଇଟା ନା, ମନ୍ମନା ଭବ ମଦ ଭକ୍ତ ମଦ ଯାଜି ମାଙ୍ଗ ନମସ୍କୁରୁ, ମନରେ ମୋତେ ଚିନ୍ତା କର, ମନରେ ମୋତେ ଚିନ୍ତା କର, ମଦ ଭକ୍ତ ମୋର ଭକ୍ତ ହୁଅ, ମଦ ଯାଜି ମୋର ପୂଜା କର, ଏବଂ ମାଙ୍ଗ ନମସ୍କୁରୁ ମୋତେ ପ୍ରଣାମ କର, ମାଙ୍ଗ ନମସ୍କୁରୁ। ଏଣୁ ପ୍ରଣାମଟା ବହୁତ ଗୁରୁତ୍ୱପୂର୍ଣ୍ଣ, ଆମେ ଯଦି କିଛି କରିପାରିବ ନାହିଁ, ଖାଲି ପ୍ରଣାମ କରିଦେଲେ, ତାହେଲେ ମଧ୍ୟ ଏଇଟା ହେଇଗଲା, ଭକ୍ତି ହେଇଗଲା, ବା ଭଗବାନ ଏ ଧର୍ମ ହେଇଗଲା, କେବଳ ପ୍ରଣାମ କରିଦେଲେ। ଭଗବତ ଗୀତା 11 ଅଧ୍ୟାୟରେ ଅର୍ଜୁନ ସେହିଭଳି ଭାବେ ସ୍ତୁତି କରିଛନ୍ତି ଭଗବାନଙ୍କୁ, କ'ଣ 11 ଅଧ୍ୟାୟରେ ବିଶ୍ୱରୂପ ଯେତେବେଳେ ଦର୍ଶନ କରୁଛନ୍ତି ଅର୍ଜୁନ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ତା ଦେହରେ ଗୋଟେ ରହିଛି ସ୍ତୁତି, ଭଗବାନଙ୍କୁ ଯେ ପ୍ରଣାମ କରିବାର 16 କାରଣ ରହିଛି, ଭଗବାନ କାହିଁକି ଆମେ ପ୍ରଣାମ କରିବା, 16 କାରଣ ରହିଛି, କିନ୍ତୁ ତଥାପି ଭଗବାନଙ୍କୁ ପ୍ରଣାମ କରୁନାହାନ୍ତି। ଅର୍ଜୁନ ଯେତେବେଳେ ଏକଥା କହୁଛି, ଆଶ୍ଚର୍ଯ୍ୟ ହେଇ କହୁଛନ୍ତି ଏକଥା, ଏବଂ ପ୍ରଭୁ କସ୍ମାଚେନ ନମେରନ୍ ମହାତ୍ମନ୍ ଗରିୟସେ ବ୍ରହ୍ମଣପ୍ୟାଧି କର୍ତ୍ତେ ଅନନ୍ତ ଦେବେଶ ଜଗନ୍ନିବାସ ତମାକ୍ଷରଂ ସଦଶ ତତ୍ପରଂ ଯତ୍ ତମାଦି ଦେବା ପୁରୁଷ ପୁରାଣ ତମସ ବିଶ୍ୱାସ ପରମଂ ନିଧାନ ବେତାସି ବେଦ୍ୟଂ ଯେ ପରଂ ଚ ଧାମ ତୟା ତମ ବିଶ୍ୱ ମନନ୍ତ ରୂପ। ଏ 16 କାରଣ ରହିଛି ଭଗବାନ କାହିଁକି ପ୍ରଣାମ କରିବା, ତେଣୁ ଆଗକୁ ଆମେ ବିସ୍ତାର କରିବା ନାହିଁ, ସଂକ୍ଷେପରେ କହିଦେବା। କାହିଁ ସେନୁ ଅର୍ଜୁନ କହୁଛି କସ୍ମାତ୍ ଚେତେ ନମେରନ୍ ମହାତ୍ମନ୍, ପ୍ରଭୁ କାହିଁକି ଆପଣଙ୍କୁ ନମସ୍କାର କରୁନାହାନ୍ତି, କାହିଁକି ନମସ୍କାର କରୁନାହାନ୍ତି, ଆପଣ ହେଉଛନ୍ତି ମହାତ୍ମା, କସ୍ମାତ୍ ଚେତେ ନମେରନ୍ ମହାତ୍ମନ୍ ଗରିୟସେ ଆପଣ ହେଉଛି ଶ୍ରେଷ୍ଠ, ବ୍ରହ୍ମପି ଆଦି କର୍ତ୍ତେ ବ୍ରହ୍ମାଙ୍କର ମଧ୍ୟ ଆପଣ କର୍ତ୍ତା, ମୂଳ କର୍ତ୍ତା, ଜଗନ୍ନିବାସ ଜଗତର ନିବାସ, ଆପଣ ଜଗତ ଆପଣଙ୍କ ପାଖରେ ରହିଛି, ଏହିଭଳି ଭାବରେ 16 କାରଣ ଦେଇଛନ୍ତି ଶ୍ରୀଧର ସ୍ୱାମୀ ତାଙ୍କ ଟୀକାରେ କହିଛନ୍ତି କଥା, କିନ୍ତୁ ତଥାପି ଲୋକମାନେ ଆପଣଙ୍କୁ ପ୍ରଣାମ କରୁନାହାନ୍ତି, ଏ ବଡ଼ ଆଶ୍ଚର୍ଯ୍ୟ କଥା। ତେଣୁ ଅର୍ଜୁନ ଭଗବାନ ପ୍ରଣାମ କରିଛନ୍ତି, ହଜାର ହଜାର ଥର ପ୍ରଣାମ କରିଛନ୍ତି, ବାୟୋର୍ଜମଗ୍ନି ବରୁଣ ଶଶାଙ୍କ ପ୍ରଜାପତି ତ୍ୱାଂ ପ୍ରପିତାମହଶ୍ଚ ନମୋ ନମସ୍ତେ ତୁ ସହସ୍ରକୃତ୍ୟ ପୁନଶ୍ଚ ଭୂୟୋପି ନମୋ ନମସ୍ତେ ନମ ପୁରସ୍ତାଦତ ପୃଷ୍ଟତସ୍ତେ ନମସ୍ତେ ତୁ ସର୍ବତ ଏବ ସର୍ବ। ଏହିଭଳି ଭାବରେ ହଜାର 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 ଥର ପ୍ରଣାମ କରିଛନ୍ତି, ପ୍ରଭୁ ଆପଣଙ୍କ ସାମ୍ନାରେ ପ୍ରଣାମ କରୁଛି ହଜାର ଥର, ଆପଣ ପଛରେ ପ୍ରଣାମ କରୁଛି ହଜାର ଥର, ସାଇଡ଼ରେ ପ୍ରଣାମ କରୁଛି ହଜାର ଥର, ସବୁପଟେ ପ୍ରଣାମ ହଜାର ହଜାର ଥର ପ୍ରଣାମ କରୁଛନ୍ତି ଅର୍ଜୁନ। କେବଳ ଯଦି ଭଗବାନ ଯଦି ପ୍ରଣାମ କରିଦେଲେ, ଆମେ କିଛି ଜାଣିନେ, ଖାଲି ପ୍ରଣାମ କରିଦେଲେ ଏ ଭଗବାନ ସେଥିରେ ସନ୍ତୁଷ୍ଟ ହେଇଯିବେ, ମାଆଙ୍କୁ ନମସ୍କୁରୁ ବୋଲି କହିଲେ ନା, ମୋତେ ନମସ୍କାର କର। ତେଣୁ ଏ ଭକ୍ତିର ଏ ପ୍ରଣାମଟା ଗୋଟେ ବଡ଼ ଗୋଟେ ବଡ଼ ବହୁତ ମାନେ ଶ୍ରେଷ୍ଠ ଅଙ୍ଗ ବା ବହୁତ କ'ଣ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରଣାମ କରିବା। ନମଃ ନମ ଆମେ ଭାଗବତ ଆରମ୍ଭ କରୁଛେ, ନମରୁ ଆରମ୍ଭ କରୁଛେ, ଓଂ ନମୋ ଭଗବତେ ବାସୁଦେବାୟ ନମସ୍କାର। ଆଉ କିଛି ଆମେ ଜାଣିନେ, ଖାଲି ନମସ୍କାର କରିଦେଲେ ସେଥିରେ ଭଗବାନ ସେଥିରେ ସନ୍ତୁଷ୍ଟ ହେଇଯାଆନ୍ତି। ସ୍ୱଳ୍ପମପ୍ୟସ ଧର୍ମସତ୍ରାୟତେ ବହୁତ ଭୟାତ୍, କେବଳ ନମସ୍କାର ଆମେ କିଛି ଜାଣିନେ, କିଛି ନମସ୍କାର କରିଦେଲେ ସେଥିରେ ମଧ୍ୟ ଭଗବାନ ସେଇଟାକୁ ଗ୍ରହଣ କରିବେ। ଆମର ଭାବ ସେ ଗ୍ରହଣ କରନ୍ତି, ଆମର କ'ଣ ମନରେ ଭାବ, କିଛି ନା କିଛି ଜଣେ ଭାବନା କରୁଛି, ଯିଏ ଯେକୌଣସି ଯେତେ ନୀଚ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯଦି ଭଗବାନ ପ୍ରଣାମ କରିଦେଲେ ସେ ସମୟରେ ମନର ଭାବନାଟାକୁ ଭଗବାନ ଗ୍ରହଣ କରିବେ। ମନର ଭାବନାଟା ମନରେ ଯେଉଁ ଚିନ୍ତା କରୁଛେ ସେଇଟା ଅନ୍ୟମାନେ ଜାଣିପାରିବେ ନାହିଁ, ମୁଁ ମନରେ କ'ଣ ଚିନ୍ତା କରୁଛି ଆପଣ ଜାଣିପାରିବେ ନାହିଁ, ବା ଆପଣ ମନରେ କ'ଣ ଚିନ୍ତା କରୁଛି ମୁଁ ଜାଣିପାରିବି ନାହିଁ, କିନ୍ତୁ ଭଗବାନ ଜାଣିପାରିବେ। କାହିଁକି ଜାଣିବେ, ଭଗବାନ ଆମ ହୃଦୟ ଭିତରେ ରହିଛନ୍ତି। କ୍ଷେତ୍ରଜ୍ଞ ଚାବି ମାଆଙ୍କ ବିଧି ସର୍ବକ୍ଷେତ୍ରେ ସୁ ଭାରତ, ଆମର ମନରେ ବା ହୃଦୟରେ କ'ଣ ଚିନ୍ତା କରୁଛେ, ଆମେ ହେଉଛେ ଇଏ ଶରୀର ହେଉଛି କ୍ଷେତ୍ର, ଏବଂ ଆମେ ଏଇ କ୍ଷେତ୍ର ଭିତରେ ରହିଥିବା ଆମେ ହେଉଛି କ୍ଷେତ୍ରଜ୍ଞ। ଆମ ଶରୀର ଭିତରେ କ'ଣ ଭାବନା ବା କେଉଁଠି କେଉଁଠି କଷ୍ଟ ହେଲା କେଉଁଠି କ'ଣ ହେଲା ଆମେ ସବୁ ଜାଣୁଛେ, କିନ୍ତୁ ଅନ୍ୟର ଶରୀର କଥା ଚିନ୍ତା ଆମେ ଜାଣିପାରିବା ନାହିଁ, କାରଣ ମୁଁ ସେଠି ନାହିଁ ସେଠି, କିନ୍ତୁ ଭଗବାନ ସବୁଠାରେ ଅଛନ୍ତି। କ୍ଷେତ୍ରଜ୍ଞ ଚାପି ମାଆଙ୍କ ବିଧି ସର୍ବକ୍ଷେତ୍ରେ ସୁ ଭାରତ, ସମସ୍ତ ଶରୀରରେ ଭଗବାନ ରହିଛନ୍ତି, ସମସ୍ତ ଜୀବ ମନୁଷ୍ୟ ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ସବୁରେ ଭଗବାନ ଜାଣନ୍ତି, କିଏ କ'ଣ ଚିନ୍ତା କରୁଛି କେଉଁ ସମୟରେ, କିଏ କ'ଣ ଚିନ୍ତା କରୁଛି କୋଟି କୋଟି ବର୍ଷ ତଳେ କିଏ କ'ଣ କରିଥିଲା, କ'ଣ ଚିନ୍ତା କରିଥିଲା କୋଟି କୋଟି ବର୍ଷ ପରେ କ'ଣ, ସବୁ କଥା ଜାଣନ୍ତି। ଇଏ ହେଉଛି ଭଗବାନଙ୍କର, ଇଏ ହେଉଛି ସର୍ବଜ୍ଞତା, ଇଏ ହେଉଛି ଭଗବାନଙ୍କର ଜ୍ଞାନ। ଆମର ଚିନ୍ତାର ବାହାରେ ଏଇଟା ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ଜଣେ କିଛି କହି ନ ପାରୁଛି ମଧ୍ୟ, ଜଣେ ପ୍ରଣାମ କରୁଛି ମନରେ କ'ଣ ସେ ଚିନ୍ତା କରୁଛି, ଭଗବାନ ସେଇଟା ଗ୍ରହଣ କରୁନାହାନ୍ତି, କରିଦେଉଛନ୍ତି ସେଇଟା ଭଗବାନ, କାରଣ ଭଗବାନ ତାଙ୍କ ହୃଦୟ ଭିତରେ ରହିଛନ୍ତି, ହୃଦୟ ଭିତରେ ରହିଛନ୍ତି। ତେଣୁ ଭୂମିଦେବୀ ଏହିଭଳି ଭାବରେ ତାଙ୍କର ମନର ଭାବନାଟାକୁ ବ୍ୟକ୍ତ କରୁଛନ୍ତି। ତେଣୁ ଏଇଠି କହୁଛନ୍ତି, ପ୍ରଥମେ କହିଲେ ନମସ୍ତେ, ପ୍ରଭୁ ମୁଁ ଆପଣଙ୍କୁ ନମସ୍କାର କରୁଛି, ପ୍ରଣାମ କରୁଛି, ନମସ୍ତେ। ପ୍ରଣାମ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭକ୍ତିରେ, ପ୍ରଣାମଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ଲୋକମାନେ ଜାଣନ୍ତି ନାହିଁ କେମିତି ପ୍ରଣାମ କରାଯିବ, ମନ୍ଦିରକୁ ଆସନ୍ତି ବହୁତ କଷ୍ଟରେ କେ ପ୍ରଣାମ କରୁଛନ୍ତି ନାହିଁ, କେମିତି ଏମିତି ଏମିତି କରିଦେଉଛନ୍ତି, ଏମିତି କରିଦେଉଛନ୍ତି, କେମିତି ପ୍ରଣାମ କରିବାକୁ ପଡ଼ିବ ସେଇଟା ଆମେ ଶିକ୍ଷା ଦେଉଛେ, କେମିତି ଭଗବାନଙ୍କୁ ବାମ ପଟେ ରଖି ପ୍ରଣାମ କରିବା, ଅଷ୍ଟାଙ୍ଗ ପ୍ରଣାମ, ଅଷ୍ଟାଙ୍ଗ, ଅଷ୍ଟାଙ୍ଗ କେଉଁଟା, ଦୁଇ ପାଦ ରହିଲା, ଜଙ୍ଘ ରହିଲା, ବକ୍ଷ ରହିଲା, ହାତ ରହିଲା, ଏବଂ ମସ୍ତକ ରହିଲା, ଏବଂ ବଚନ ରହିଲା, ଏବଂ ଦୃଷ୍ଟି ରହିଲା, ଏଇଭଳି ଭାବରେ ଅଷ୍ଟାଙ୍ଗ ରହିଛି। ଅଷ୍ଟାଙ୍ଗ ପ୍ରଣାମ, ଭଗବାନଙ୍କୁ ଅଷ୍ଟାଙ୍ଗ ପ୍ରଣାମ କରିବା କଥା, ପୂର୍ଣ୍ଣ ଭାବରେ ପ୍ରଣାମ। ତେଣୁ ଭୂମିଦେବୀ ମଧ୍ୟ ସେଇଭଳି ଭାବେ ପ୍ରଣାମ କରୁଛନ୍ତି, ନମସ୍ତେ ଦେବ ଦେବେଶ, ତାଙ୍କର ମନରେ ଏହିଭଳି ଭାବନା ଆସୁଛନ୍ତି ଭଗବାନ ଦେଖି, ସମସ୍ତ ଦେବ ଅନେକ ଜୀବ ଦେବ ରହିଛନ୍ତି, ଦେବତାମାନେ ରହିଛନ୍ତି, ଦେବତାମାନେ ଇଏ ହେଉଛନ୍ତି ନିୟନ୍ତ୍ରଣକାରୀ, ଦେବତାମାନେ ନିୟନ୍ତ୍ରଣ କରୁଛନ୍ତି ଏ ଭୌତିକ ଜଗତକୁ, ବ୍ୟବସ୍ଥା କରୁଛନ୍ତି, ଆଲୋକ ଜଳ ଇତ୍ୟାଦି ସବୁ ପ୍ରକାର ବ୍ୟବସ୍ଥା ସେ କରୁଛନ୍ତି, ମନୁଷ୍ୟମାନଙ୍କର ଯାହାର ଆବଶ୍ୟକତା। 33 କୋଟି ଦେବତା ରହିଛନ୍ତି ଦେବଦେବୀ, ଏସବୁ ଭଗବାନଙ୍କର ଏମାନେ ସବୁ ସର୍ଭିସ୍ କରିଛନ୍ତି, ଭଗବାନଙ୍କର ଅଣ୍ଡରେ ସେବା କରୁଛନ୍ତି। ଆମର କହିବାର ଉଦ୍ଦେଶ୍ୟ ଥିଲା, ଜଣେ ଯେତେବେଳେ ଦେବତା ହେଉଛି, କେତେବେଳେ ଜଣେ ଦେବତା ହେଉଛି, ବହୁତ କ'ଣ ଦେବାଦେବୀମାନେ ପୂଜା କଲେ, ଭଗବତ ଗୀତା ବେଦରେ ସବୁ ବର୍ଣ୍ଣନା କରାଯାଇଛି, ଯେଉଁ 3 ବେଦ ରହିଛି, ଋଗ୍ବେଦ, ସାମବେଦ, ଯଜୁର୍ବେଦ, ଭଗବତ ଗୀତା 9 ଅଧ୍ୟାୟରେ ଭଗବାନ କହିଛନ୍ତି, ତ୍ରୈବିଦ୍ୟା ମାଂ ସମପାପୁତ ପାପା ଜଗି ରିଷ୍ଟ୍ୱା ସ୍ୱର୍ଗତିଂ ପ୍ରାର୍ଥୟନ୍ତେ ତେ ପୁଣ୍ୟମାସାଦ୍ୟ ସୁରେନ୍ଦ୍ର ଲୋକମ ଆସନ୍ତି ଦିବ୍ୟାଣ ଦେବୀ ଦେବ ଭୋଗାନ। ସାଧାରଣତଃ ଭୌତିକ ଜଗତରେ ମନୁଷ୍ୟମାନେ ଯେଉଁ ରହିଛନ୍ତି, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ମନୁଷ୍ୟମାନେ ବହୁତ ଅଳ୍ପ, 84 ଲକ୍ଷ ପ୍ରକାର ଜୀବରୁ 4 ଲକ୍ଷ ହେଉଛନ୍ତି ମାନବ, ତାଙ୍କ ଭିତରୁ ଅଧିକାଂଶ ହେଉଛନ୍ତି କ'ଣ ନା ମ୍ଳେଚ୍ଛ, ପୁଲିନ୍ଦ, ବୌଦ୍ଧ, ଶବର, ଏମାନେ ଭଗବାନଙ୍କ ସହିତ କିଛି ସମ୍ପର୍କ ନାହିଁ ତାଙ୍କର, ମ୍ଳେଚ୍ଛ ପୁଲିନ୍ଦ ବୌଦ୍ଧ ସବର। ଆଉ ଯେଉଁମାନେ ଯେତିକି ରହିଲେ ଅଳ୍ପ ମନୁଷ୍ୟମାନେ ରହିଲେ, ସେମାନେ ବେଦକୁ ମୁଖରେ ଖାଲି ବାନନ୍ତି, ବେଦକୁ ଗ୍ରହଣ କରନ୍ତି ମୁଖ୍ୟରେ, କିନ୍ତୁ ବେଦ ନିଷିଦ୍ଧ ପାପ କରେ, ବେଦ ନିଷିଦ୍ଧ କର୍ମ କରେ ପାପ ନାହିଁ ଗଣେ, ବେଦରେ ଏଇଟା ବର୍ଣ୍ଣ ମନା କରାଯାଇଛି ଏଇଟା କରିବ ନାହିଁ ବୋଲି, ଏଇଟା ପାପ କରିବ ନାହିଁ ବୋଲି, କିନ୍ତୁ ସେମାନେ କରନ୍ତି, ଖାଲି ମୁଖରେ ମାନନ୍ତି ବେଦକୁ। ଆଉ ଯେତେ ଜଣ ଆଉ ରହିଲେ, ଯେତିକି ରହିଲେ ବାକି ଯେତିକି ଲୋକ ରହିଲେ ବେଦ ଗ୍ରହଣ କରୁଛନ୍ତି, ବେଦରେ ଏ କର୍ମକାଣ୍ଡ ପ୍ରତି ସେମାନେ ଆକର୍ଷିତ ହୋଇଯାଆନ୍ତି। ବେଦରେ କର୍ମକାଣ୍ଡ ଧାରା ଯେଉଁ ରହିଛି, ତିନି ବେଦ ରହିଛି, ଋଗ୍ବେଦ, ସମବେଦ, ଯଜୁର୍ବେଦ, ଏ ବେଦରେ ଏ କର୍ମକାଣ୍ଡ ଧାରା ବିଷୟରେ ଯେଉଁ ବର୍ଣ୍ଣନା କରାଯାଇଛି, ଲୋକମାନେ ଏଇଟା ପଢ଼ିକି ଭାବନ୍ତି ଏଠୁ ସାର, ବେଦରେ ସାର ହେଉଛି ଏଇଟା, କାହିଁକି ନା ଉପଭୋଗର ବ୍ୟବସ୍ଥା କରାଯାଇଛି, ଉନ୍ନତ ଲୋକମାନଙ୍କ ଦେବଲୋକରେ ବହୁତ ପ୍ରକାର ଉପଭୋଗ ରହିଛି, ତେଣୁ ସେମାନେ ଆକର୍ଷିତ ହୋଇକରି ଏହିସବୁ କର୍ମକାଣ୍ଡ ଯଜ୍ଞ କରନ୍ତି, ତେଣୁ ସେମାନେ ଏ ସ୍ୱର୍ଗକୁ ଉନ୍ନୀତ ହୁଅନ୍ତି। ସ୍ୱର୍ଗକୁ ଉନ୍ନୀତ ହେଲେ ଭଗବାନଙ୍କର ମଧ୍ୟ ସେ ଗୋଟେ ସେବା ହେଉଛି, ବିଭିନ୍ନ ପ୍ରକାର ଯେଉଁ ମନୁଷ୍ୟମାନେ ଅଛନ୍ତି ବା ପଶୁପକ୍ଷୀ ଇତ୍ୟାଦି ଯେତେ ଜୀବ ରହିଛନ୍ତି, ସମସ୍ତଙ୍କର ସେମାନେ ସବୁ ଦାୟିତ୍ୱ ରହିଛନ୍ତି, ତାଙ୍କର ସବୁ ଆବଶ୍ୟକତା ସେ ପୂରଣ କରୁଛନ୍ତି, ଦେବତାମାନେ ଦେବତାମାନେ ସବୁ ଆବଶ୍ୟକତା ପୂରଣ କରୁଛନ୍ତି। ତେଣୁ ଏ ଯେଉଁ ଜଣେ ଏହିଭଳି ଭାବରେ ଜଣେ ଦେବ ଲୋକକୁ ଉନ୍ନୀତ ହେଉଛନ୍ତି, ଏସବୁ କଥା ରହିଛି। ତେଣୁ ଏହିଭଳି ଭାବରେ ଯେଉଁ ଦେବତାମାନେ ରହିଛନ୍ତି, 33 କୋଟି ଦେବ ରହିଛନ୍ତି, ଦେବ ଦେବ ଈଶ ସବୁ ଦେବତାମାନଙ୍କର ମଧ୍ୟ ଦେବ ହେଉଛନ୍ତି ଭଗବାନ, ଦେବ ଦେବ ଆମକୁ କୁହାଯାଏ, ଦେବ ଦେବ ହେଉଛନ୍ତି ମହାଦେବ, କିନ୍ତୁ ମହାଦେବଙ୍କର ଈଶ ମଧ୍ୟ ସେ ଭଗବାନ, ମହାଦେବଙ୍କର ଈଶ, ଶିବଜୀଙ୍କର ଗୋଟେ କୁହାଯାଏ ଈଶ ବୋଲି କୁହାଯାଏ, ଈଶନାଶ୍ୱର ବିଭିନ୍ନ ପ୍ରକାର ଈଶ ବୋଲି କୁହାଯାଉଛି, ଈଶ କହିଲେ ନିୟନ୍ତ୍ରଣକାରୀ, ଶିବ ହେଉଛନ୍ତି କ'ଣ, ସିଏ ହେଉଛନ୍ତି ଏଇ ଭୌତିକ ଜଗତ ଧ୍ୱଂସର ନିୟନ୍ତ୍ରଣକାରୀ, ସିଏ ଧ୍ୱଂସକାରୀ, ସିଏ ଧ୍ୱଂସ କରିବେ, ଧ୍ୱଂସର ଆବଶ୍ୟକତା ରହିଛି, କିନ୍ତୁ ଶିବଜୀଙ୍କର ମଧ୍ୟ ନିୟନ୍ତ୍ରଣକାରୀ ଭଗବାନ, ତେଣୁ ଶିବଜୀଙ୍କର ପଞ୍ଚମୁଖ ରହିଛି, ପଞ୍ଚମୁଖରେ ସେ ଭଗବାନଙ୍କର ଗୁଣଗାନ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏଇ ନାମ ଶିବ ଜପେ ପଞ୍ଚମୁଖରେ, ଏଇ ନାମ ଶିବ ଜପେ ପଞ୍ଚମୁଖରେ, ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖରେ, ଏଇ ନାମ ବ୍ରହ୍ମା ଜପେ ଚତୁର୍ରେ, ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରରେ, ଏଇ ନାମ ନାରଦ ଜପେ ଏଇ ନାମ ଜପତେ ଜପତେ ବ୍ରଜେ ଚଲୋ ରେ, ଏଇ ନାମ ଜପତେ ଜପତେ ବ୍ରଜେ ଚଲୋ, ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ, ହେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ ରାମ ହରେ ରାମ। ଦେବତାମାନେ ମଧ୍ୟ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ବିଭିନ୍ନ ଆମେ ଦେଖିବା ଭାଗବତ ବିଭିନ୍ନ ସମୟରେ ଦେଖିବା, ଇନ୍ଦ୍ରାରି ବ୍ୟାକୁଳ ଲୋକଂ ମୃଡ଼ୟନ୍ତି ଯୁଗେ ଯୁଗେ, ଦେବତାମାନଙ୍କ ଉପରେ ଯେତେବେଳେ ସଙ୍କଟ ଆସେ ସେତେବେଳେ ସେ ଭଗବାନଙ୍କୁ ସ୍ତୁତି କରନ୍ତି, ପ୍ରଭୁ ରକ୍ଷା କରନ୍ତି, ଦେବଦେବେଶ ଦେବତାମାନଙ୍କର ଇଏ ହେଉଛନ୍ତି ମୁଖ୍ୟ, ଭଗବାନ ହେଉଛନ୍ତି ଦେବଦେବେଶ, ଦେବଦେବଙ୍କ ଈଶ, ଦେବଦେବ ସମସ୍ତ ଦେବତାମାନଙ୍କର ମୁଖ୍ୟ ହେଉଛନ୍ତି ଭଗବାନ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଅହମ୍ ଆଦିରି ଦେବାନାମ ନମେ ବିଧୁ ସୁରଗଣା ପ୍ରଭବଂ ନ ମହର୍ଷ, ଅହମ୍ ଆଦିରି ଦେବାନାଂ ମହର୍ଷିଣାଂ ଚ ସର୍ବସ, ଏମିତିକି ଦେବତାମାନେ ମଧ୍ୟ ଭଗବାନଙ୍କୁ ଜାଣିପାରନ୍ତି ନାହିଁ, କିନ୍ତୁ ତାଙ୍କର ବିପଦ ପଡ଼ିଲେ ସେମାନେ ଭଗବାନ ପ୍ରାର୍ଥନା କରନ୍ତି। ଆମେ ଦେଖିବା ଭାଗବତ ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି, ବିପଦ ଯେତେବେଳେ ଆସି ଦେବତାମାନଙ୍କ ଉପରେ ଅସୁରମାନଙ୍କ ଦ୍ୱାରା ରାକ୍ଷସମାନଙ୍କ ଦ୍ୱାରା ଭଗବାନଙ୍କୁ ଶରଣରେ ଯାଆନ୍ତି। ଭୂମିଦେବୀ ମଧ୍ୟ ପୀଡ଼ିତ ହୋଇକରି ଯାଇଥିଲେ, ଭଗବାନ ପାଖକୁ ଯାଇଥିଲେ ଦେବତାମାନଙ୍କ ସହିତ, ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କ୍ଷୀର ସମୁଦ୍ର ତଟରେ ଯାଇକରି ଭଗବାନ ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନଙ୍କୁ ସବୁ ସ୍ତୁତି କରିଥିଲେ, ଏସବୁ ଶୁଣୁଛେ। ତେଣୁ ଇଏ ହେଉଛନ୍ତି ଭଗବାନ ଦେବଦେବତାମାନଙ୍କ ମଧ୍ୟ ଦେବତା, ଶ୍ରେଷ୍ଠ ଦେବ ଭଗବାନ ଦେବଦେବେଶ। କିଭଳି ଭଗବାନ ସେଠି ରହିଥିଲେ, ତାଙ୍କ ପାଖରେ ଶଙ୍ଖ ଚକ୍ର ଗଦାଧର, ଭଗବାନ ସେ ଦେଖୁଛନ୍ତି, ଭଗବାନ ରୂପକୁ ବର୍ଣ୍ଣନା କରୁଛନ୍ତି। ଭଗବାନ ଚତୁର୍ଭୁଜ, କେତେବେଳେ ଦୁଇ ଭୁଜ ଧାରଣ କରନ୍ତି, କେତେବେଳେ ଚତୁର୍ଭୁଜ ଧାରଣ କରନ୍ତି। ଭଗବାନ ଯେତେବେଳେ ଯେଉଁ ଆବଶ୍ୟକତା ରହିଛି, ଆ ପୂର୍ବରୁ ଭଗବାନ ଏଇ ଯେଉଁ ପ୍ରାଗ ଜ୍ୟୋତିଷପୁର ଯେଉଁ ଯୁଦ୍ଧ କଲେ, ତା ପୂର୍ବରୁ ଏ ତିନୋଟି ଯାକ ଆଠୁ ମଧ୍ୟ ଅଧିକ ସବୁ ବ୍ୟବସ୍ଥା ବ୍ୟବହାର କରିଛନ୍ତି। ଭଗବାନ ଶଙ୍ଖ ନାଦ କରିଛନ୍ତି, ଚକ୍ରରେ ସବୁ କାଟିଛନ୍ତି କାହାକୁ, ଶଙ୍ଖ ଚକ୍ର ଗଦାରେ ମଧ୍ୟ ସେ ଯେଉଁ ପାହାଡ଼ ସବୁ ଥିଲା ତାକୁ ଭାଙ୍ଗିଛନ୍ତି। ଏସବୁ ବ୍ୟବହାର କରିକି ଭଗବାନ ସବୁ ଏସବୁ ଆସିଛନ୍ତି, ଏସବୁ ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ବର୍ତ୍ତମାନ ଶଙ୍ଖ ଚକ୍ର ଗଦାକୁ ଧାରଣ କରିଛନ୍ତି ଭଗବାନ। କିଭଳି ଧାରଣ କରିଛନ୍ତି, ଚତୁର୍ଭୁଜ ଭଗବାନ ବାମ ପାର୍ଶ୍ୱରେ, ଯେଉଁ ବାମ ପାର୍ଶ୍ୱରେ ଦୁଇ ଭୁଜ ରହିଛି ଏବଂ ଡାହାଣ ପାର୍ଶ୍ୱରେ ଦୁଇ ଭୁଜ ରହିଛି। ତେଣୁ ଭୂମିଦେବୀ ଯେତେବେଳେ ସ୍ତୁତି କରୁଛନ୍ତି, ଭଗବାନ ରୂପକୁ ବର୍ଣ୍ଣନା କରୁଛନ୍ତି, ଶଙ୍ଖ ବାମ ପଟେ ଯେଉଁ ଦୁଇଟି ହାତ ରହିଛି, ନିମ୍ନ ହାତ ଯେଉଁ ରହିଛି ସେଠି ଶଙ୍ଖ ଧାରଣ କରିଛନ୍ତି, ନିମ୍ନ ହାତରେ ଶଙ୍ଖ ଧାରଣ କରିଛନ୍ତି। ଏଇ ଭଗବାନ ଯେଉଁ ଚାରି ଭୁଜ ରହିଛି, ଏ ଶଙ୍ଖ ଚକ୍ର ଗଦା ପଦ୍ମ, ଏ ଚାରୋଟି ଯେଉଁ ଧାରଣ କରନ୍ତି, ଏ ଶଙ୍ଖ ଚକ୍ର ଗଦା ପଦ୍ମର ସ୍ଥିତି ନେଇକରି ଭଗବାନଙ୍କ ବିଭିନ୍ନ ନାମ ରହିଛି, କେଶବ, ନାରାୟଣ, ମାଧବ, ଗୋବିନ୍ଦ, ମଧୁସୂଦନ ଇତ୍ୟାଦି ବିଭିନ୍ନ ଯେଉଁ ନାମ ରହିଛି। ଏ ଚାରି ଯେଉଁ ରହିଛି ଭଗବାନଙ୍କର ଆୟୁଧ, ତା'ର ପୋଜିସନ୍ ନେଇକରି କୁହାଯାଏ, କିଏ କେଶବ, କିଏ ନାରାୟଣ, କିଏ ମାଧବ, କିଏ ଗୋବିନ୍ଦ ଇତ୍ୟାଦି ବିଭିନ୍ନ ପ୍ରକାର ନାମ ରହିଛି, ସେଥିପାଇଁ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ଭଗବାନ ଆଜି ଯେଉଁ ରୂପରେ ଧାରଣ କରିଛନ୍ତି, ବାମ ହସ୍ତର ବାମ ପଟରେ ନିମ୍ନ ହସ୍ତରେ ଦର୍ଶନ ଶଙ୍ଖକୁ ଧାରଣ କରିଛନ୍ତି। ଶଙ୍ଖ, ଏ ଶଙ୍ଖରେ ମଧ୍ୟ ବହୁତ ମହାତ୍ମ୍ୟ ରହିଛି। ଶଙ୍ଖ ଭଗବାନଙ୍କ ଶଙ୍ଖ ହେଉଛନ୍ତି ପ୍ରସିଦ୍ଧ, କ'ଣ ପାଞ୍ଚଜନ୍ୟ ଋଷିକେଶ ଶଙ୍ଖ ବିଷୟରେ ଶଙ୍ଖର ବହୁତ ଗୁଣ ରହିଛି। ଶଙ୍ଖ ଧାରଣ କରି ଚକ୍ର, ଭଗବାନ ଚକ୍ରର ନାଁ ମଧ୍ୟ ରହିଛି ଦିବ୍ୟ, ଏସବୁ ଦିବ୍ୟ, ଭଗବାନଙ୍କୁ ସବୁକିଛି ଦିବ୍ୟ, ଭଗବାନଙ୍କ ଜନ୍ମ କର୍ମ ଚମେ ଦିବ୍ୟମ। ତେଣୁ ଆକୁ ଏହିଭଳି ଭାବରେ ବୁଝିବାକୁ ପଡ଼େ, ଭଗବାନ ଚକ୍ରର ମଧ୍ୟ ନାମ ରହିଛି ସୁଦର୍ଶନ, ସୁନ୍ଦର ଦର୍ଶନ, ସୁଦର୍ଶନକୁ ଯଦି ଦର୍ଶନ କରିଦେଲେ ସୁଦର୍ଶନ ଦର୍ଶନ ହୋଇଗଲା, ସୁନ୍ଦର ଦର୍ଶନ ହୋଇଗଲା, ସୁଦର୍ଶନ ତାଙ୍କ ନାମ ହେଉଛି ସୁଦର୍ଶନ। ତେଣୁ ଭଗବାନ ସେବା ପାଇଁ ସେ ତତ୍ପର ରହିଛନ୍ତି। ଯେମିତି ଆମର ସୁଦର୍ଶନ ଭଗବାନ ଯେତେବେଳେ ଭଗବାନ ଭକ୍ତଙ୍କୁ ଯେଉଁଭଳି ଭାବରେ ଅମ୍ବରୀଶ ମହାରାଜଙ୍କର ଘଟଣାରେ ଦେଖିଛେ, ଦୁର୍ବାସା ମୁନି ଅମ୍ବରୀଶ ଭଗବାନ କୌଣସି ଦୋଷ ନାହିଁ, କିଛି ଦୋଷ ନାହିଁ ପ୍ରକୃତରେ, କିନ୍ତୁ ହତ୍ୟା କରିବା ପାଇଁ ହେଇଗଲେ, କ୍ରୋଧ ଏତେ ଦୁର୍ବାସାଙ୍କ କ୍ରୋଧ ଆସିଗଲା, ତେଣୁ ସୁଦର୍ଶନ ଚକ୍ର ତାଙ୍କୁ ରକ୍ଷା କଲେ, ଅମ୍ବରୀଶ ମହାରାଜ ରକ୍ଷା କରି ତାଙ୍କ ପଛରେ ଧାଇଁଲେ। ଏସବୁ କଥା ବହୁତ କଥା ରହିଛି। ଚକ୍ର ଭଗବାନଙ୍କର ଚକ୍ରର ନାମ ହେଉଛି ସୁଦର୍ଶନ ଚକ୍ର। ଯେତେ ସବୁ ଆୟୁଧ ରହିଛି, ଯେତେ ସବୁ ଯେତେ ସବୁ ଆୟୁଧ ସବୁ ରହିଛି, ଆୟୁଧ ନା ହଁ ବଜ୍ର, ଭଗବତ ଗୀତାରେ ଭଗବାନ କହିଲେ ଶ୍ରେଷ୍ଠ ହେଉଛି ବଜ୍ର ବୋଲି କୁହାଯାଏ, ଭଗବାନ ଗୋଟେ ବିଭୂତି, ଏ ଭୌତିକ, କିନ୍ତୁ ଭଗବାନଙ୍କ ଯେଉଁ ସୁଦର୍ଶନ ଚକ୍ର ଏ ଭୌତିକ ନୁହଁ, ଇଏ ଭଗବାନଙ୍କ ଭଳି, ସୁଦର୍ଶନ ଚକ୍ର ଭଗବାନଙ୍କ ଭଳି, ଭଗବାନ ଆଉ ତାଙ୍କର ନାମ ରୂପ ଗୁଣ ଲୀଳା ଭିତରେ କୌଣସି ତଫାତ ନାହିଁ, ଭଗବାନ ଚକ୍ର ଏବଂ ଭଗବାନ ସହିତ ସମାନ, ଏ ଆବସୋଲ୍ୟୁଟ୍ ନଲେଜ୍, ଏ ଅଦ୍ୱୟ ଜ୍ଞାନ। ଭଗବାନ ଚକ୍ର ଧାରଣ କରି ବାମପଟର ଉପର ହସ୍ତରେ ଚକ୍ର ଧାରଣ କରିଛନ୍ତି, ଚକ୍ର ଶଙ୍ଖ ଚକ୍ର, ତାପରେ ଡାହାଣ ପଟ ହାତ ଉପର ହସ୍ତରେ ଦର୍ଶନ ଗଦା, ଭଗବାନ ଗଦାର ନାମ ମଧ୍ୟ ରହିଛି କୌମୋଦକୀ ଗଦା, ଭଗବାନ ନାମ ଗଦା କୌମୋଦକୀ, କୌମୋଦକୀ କୌମୋଦକୀ, ଏ ଚକ୍ର ନାମ ଗଦାର ନାମ ହେଉଛି କୌମୋଦକୀ ଗଦା। ଏଇଭଳି ଭାବେ ଧାରଣ କରିଛନ୍ତି ଶଙ୍ଖ ଚକ୍ର ଗଦାଧର। ଭକ୍ତିଚ୍ଛୋପାତ ରୂପାୟ, ଯଦି ଭଗବାନ ଯେତେବେଳେ କହୁଛନ୍ତି ଭୂମିଦେବୀ ଏବଂ ଭଗବାନ ଭିତରେ ମନର ଭାବର ଆଦାନ ପ୍ରଦାନ ହେଉଛି, ଏଇଟା ଟୀକାରେ ଟୀକାକାରମାନେ ସବୁ କହିଛନ୍ତି, କାହିଁକି ସବୁ ଗୋଟିଏ ପରେ ଗୋଟିଏ ଶ୍ଳୋକ କାହିଁକି କୁହାଯାଉଛି, ତା'ର କାରଣ ହେଉଛି ଏଇଟା, ଭଗବାନ ମଧ୍ୟ ଭୂମିଦେବୀଙ୍କ ସହିତ କଥା ହେଉଛନ୍ତି ମନରେ ଭାବରେ ଭାବର ଆଦାନ ପ୍ରଦାନ ହେଉଛି। ତେଣୁ ଯଦି ଭଗବାନ କହିବେ ଏ ଭୂମିଦେବୀ କାହିଁକି ତା'ପରେ ଶ୍ଳୋକଟି କହିଲେ, ଏ କଥାଟି କହିଲେ, ଭକ୍ତିଚ୍ଛୋପାତ ରୂପାୟ, କାହିଁକି କହିଲେ, ତାହାର କାରଣ ହେଉଛି, ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଭଗବାନ ଯଦି କହିବେ ମୁଁ ତ ଦୁଇଭୁଜଧାରୀ ଆଉ ମୋତେ କ'ଣ ଚତୁର୍ଭୁଜ ବୋଲି କହୁଛ, ଚତୁର୍ଭୁଜ ବୋଲି କାହିଁକି କହୁଛ ନା, ଭକ୍ତି ଉଚ୍ଛପାତ, ମୁଁ ଆପଣ ଯେଉଁ କେତେବେଳେ କେଉଁ ରୂପ ଧାରଣ କରନ୍ତି, ଭକ୍ତ ଇଚ୍ଛାରେ, ଯେଉଁଭଳି ଭାବରେ ଭକ୍ତ ଚାହାନ୍ତି ଆପଣ ରୂପକୁ ଦର୍ଶନ କରିବା ପାଇଁ, ଆପଣ ସେହିଭଳି ଭାବରେ ଦର୍ଶନ ଦିଅନ୍ତି। ଭାଗବତମ ତୃତୀୟ ସ୍କନ୍ଦ ନବମ ଅଧ୍ୟାୟରେ ବ୍ରହ୍ମା ଏ ତାଙ୍କର ଗୋଟିଏ ସ୍ତୁତିରେ କହିଛନ୍ତି ଭଗବାନଙ୍କୁ, ତ୍ୱଂ ଭକ୍ତି ଯୋଗ ପରିଭାବିତ ହୃତ୍ ସରୋଜ ଆସେ ସୁତକ୍ଷିତ ପଥନ ଅନୁନାଥ ପୁଷା ଯଜ୍ଞ ଧିଆ ତୁରୁଗାଏ ବିଭାବୟନ୍ତି ତତ୍ତତ୍ ବବୁ ପ୍ରଣୟ ସେ ସଦନୁଗ୍ରହାଏ। ଭଗବାନଙ୍କୁ ବ୍ରହ୍ମା ସୃଷ୍ଟି କରିବା ସମୟରେ ଭଗବାନ ପ୍ରାର୍ଥନା କରିଛନ୍ତି ଏହିଭଳି ଭାବରେ, ତୃତୀୟ ସ୍କନ୍ଦ ନବମ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ସେ କହୁଛନ୍ତି ସୃଷ୍ଟିର ଆରମ୍ଭରେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ତ୍ୱଂ ଭକ୍ତିଯୋଗ ପରିଭାବ ଦୃଶ୍ୱରଜ, ଭଗବାନ ଯଦିଓ ତାଙ୍କର ଧାମ ରହିଛନ୍ତି କିନ୍ତୁ ଜଣେ ଯଦି ଭକ୍ତିଯୋଗରେ ଭଗବାନ ସହିତ ଯୁକ୍ତ ହେବ ତାଙ୍କ ହୃଦୟ ପଦ୍ମରେ ଭଗବାନ ଆବିର୍ଭାବ ହୋଇଯିବେ। ତ୍ୱଂ ଭକ୍ତିଯୋଗ ପରିଭାବ ଦୃଶ୍ୱରଜ ଆଶ୍ୟ ସୁତକ୍ଷିତ ନନ୍ଦନାଥ ପୁଂସା, ଭଗବାନଙ୍କୁ କେମିତି ଆମେ ଦେଖିବା ବା ଜାଣିବା କେମିତି, ନା ସୁତକ୍ଷିତ ପଥ ଶ୍ରୁତି ବା ଶାସ୍ତ୍ର ଏଇଥିରୁ ଆମେ ଜାଣିବା, ଇଏ ଆମର ଚକ୍ଷୁ, ଆମ ନିଜ ଚକ୍ଷୁରେ ଭଗବାନ ଦେଖିପାରିବା ନାହିଁ ବା ଜାଣିପାରିବା ନାହିଁ, କିନ୍ତୁ ଶାସ୍ତ୍ର ଚକ୍ଷୁ ସା ଏଇଟା ମଧ୍ୟ ରହିଛି ଆମର ଯେଉଁ ବେଦାନ୍ତ ସୂତ୍ରରେ, ଏ ଗୋଟେ ସୂତ୍ର ରହିଛି ଶାସ୍ତ୍ର ଯୋନିତ୍ୱାତ୍, ଶାସ୍ତ୍ର ହେଉଛି ଚକ୍ଷୁ, ଭଗବାନ ଦେଖିବାର ଚକ୍ଷୁ ହେଉଛି ଶାସ୍ତ୍ର। ଶ୍ରୁତେକ୍ଷିତ ପଥ ନନୁନାଥ ପୁଂସାମ ଯଦ୍ୟଧିଆତ ଉରୁଗାଏ ବିଭାବୟନ୍ତି, ଯେଉଁଭଳି ଭାବରେ ତାଙ୍କର ଭକ୍ତ ଚିନ୍ତା କରନ୍ତି ତତ୍ତତ୍ ବବୁ ପ୍ରଣୟ ସେ ସଦନୁଗ୍ରହାୟ, ତାଙ୍କୁ ଅନୁଗ୍ରହ କରିବା ପାଇଁ ଆପଣ ସେହି ଭାବରେ ଉପସ୍ଥିତ ହୁଅନ୍ତି। କେତେବେଳେ ଭଗବାନ ମତ୍ସ୍ୟ ରୂପରେ ଧାରଣ କରନ୍ତି, କେତେବେଳେ ଭଗବାନ କ'ଣ ଶୁକର ରୂପ ଧାରଣ କରନ୍ତି, ଏହିଭଳି ଭାବରେ ଅନେକ ରୂପ ଭଗବାନ ଧାରଣ କରନ୍ତି। ଭକ୍ତେ ଇଚ୍ଛୋପାତ ରୂପାୟ, ଇଚ୍ଛା ଅନୁସାରେ ଭକ୍ତଙ୍କର ଇଚ୍ଛା ଅନୁସାରେ ଭଗବାନ ସେହି ରୂପକୁ ଧାରଣ କରନ୍ତି। ତେଣୁ ପରମାତ୍ମନ ନମୋସ୍ତୁତେ, ଆପଣ ହେଉଛନ୍ତି ପରମାତ୍ମା, ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ଭଗବାନ ରହିଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ ଯେ କ'ଣ ପନ୍ଦର ଅଧ୍ୟାୟ କ'ଣ ସତର ଶ୍ଳୋକରେ ସେଇଟା କହିଲେ ଯେ ଭୌତିକ ଆମ ହୃଦୟ ଭିତରେ ଦୁଇ ଜଣ ଆତ୍ମା ରହିଛନ୍ତି, ଗୋଟେ ହେଉଛନ୍ତି ଆତ୍ମା, ଗୋଟେ ହେଉଛନ୍ତି ପରମାତ୍ମା। ସେ ପରମାତ୍ମା ହେଉଛନ୍ତି କିଏ, କ'ଣ ଉତ୍ତମ ପୁରୁଷ ସ୍ତନ୍ୟଙ୍କ ପରମାତ୍ମିତି ଉଦାହୃତ ଯୋ ଲୋକୋତ୍ତର ମହାବିଶ୍ୱ ବିବର୍ତ୍ତି ଅଭ୍ୟଶ୍ୱର, ସେ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି ଏବଂ ବିଶ୍ୱରେ ମଧ୍ୟ ରହିଛନ୍ତି। ଭଗବାନ ପରମାତ୍ମା ରୂପରେ ଭଗବାନ ପାଳନ କରୁଛନ୍ତି, ବିଶ୍ୱରେ ରହିଥିବାରୁ ଭଗବାନ ପାଳନ କରୁଛନ୍ତି ପରମାତ୍ମା ରୂପରେ। ତେଣୁ ଏଠି କହୁଛନ୍ତି ପରମାତ୍ମନ ନମସ୍ତୁତେ, ଦୁଇଥର ଏଠି ନମ ବ୍ୟବହାର କରାଗଲା, ନମ ଦୁଇଥର ବ୍ୟବହାର କରାଗଲା, ନମସ୍ତୁତେ ନମସ୍ତେ ଏଭଳି ଭାବ ଦୁଇଥର ବର୍ଣ୍ଣନା କରିଛନ୍ତି। ଏଭଳି ଭକ୍ତି ପ୍ରବଣତା, ପ୍ରବଣତା ଧିଆ ବୋଲି କୁହାଯାଇଛି ନା, ବହୁତ ଗଭୀର ଭକ୍ତିରେ ଭଗବାନଙ୍କୁ ବାରମ୍ବାର ପ୍ରଣାମ କରୁଛନ୍ତି। ଏତେ ପ୍ରଣାମ କଲେ ମଧ୍ୟ ସେ ଆମେ ଶୁଣିଲେ ନା, ଅର୍ଜୁନ କରୁଥିଲେ ହଜାର ହଜାର ଥର ପ୍ରଣାମ କରୁଥିଲେ ଭଗବାନଙ୍କୁ। ତେଣୁ ଏଇଭଳି ଭାବରେ କହୁଛନ୍ତି ଭାବାର୍ଥ ଶ୍ରୀଧର ସ୍ୱାମୀ କହୁଛନ୍ତି, ଐଶ୍ୱର୍ଯ୍ୟମ ଜ୍ଞାନ୍ତୁଆ ଭୂମି ସ୍ତୌତି, ଭଗବାନଙ୍କର ବିଭିନ୍ନ ପ୍ରକାର ରହିଛି, ଐଶ୍ୱର୍ଯ୍ୟ ରହିଛି, ମାଧୁର୍ଯ୍ୟ ରହିଛି, ଭଗବାନଙ୍କର ଐଶ୍ୱର୍ଯ୍ୟ ଭାବରେ ଯେଉଁମାନେ ଐଶ୍ୱର୍ଯ୍ୟ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ସେମାନେ ଭଗବାନଙ୍କ ଐଶ୍ୱର୍ଯ୍ୟ ଅନୁଭବ କରନ୍ତି। ଯେଉଁମାନେ ମାଧୁର୍ଯ୍ୟ ଭାବରେ ଭଗବାନ, ଆମେ ସକାଳେ ଆଜି ପାଠ କରୁଥିଲେ ଭକ୍ତିର ସାମୃତ ସିନ୍ଧୁ, ମାଧୁର୍ଯ୍ୟ ଭାବ ଭଗବାନ ଯଦିଓ ଭଗବାନଙ୍କ ଐଶ୍ୱର୍ଯ୍ୟ ପ୍ରଦର୍ଶନ କରନ୍ତି କିନ୍ତୁ ଯେଉଁମାନେ ଭଗବାନଙ୍କ ସହିତ ମାଧୁର୍ଯ୍ୟ ବୃନ୍ଦାବନବାସୀମାନେ ଭଗବାନଙ୍କ ସହିତ ମାଧୁର୍ଯ୍ୟ ଭାବରେ ସମ୍ବନ୍ଧିତ, ତେଣୁ ସେମାନେ ଭଗବାନଙ୍କର ଐଶ୍ୱର୍ଯ୍ୟକୁ ଗ୍ରହଣ କରନ୍ତି ନାହିଁ, ମାଧୁର୍ଯ୍ୟ ଭାବରେ ଗ୍ରହଣ କରନ୍ତି। ଯେମିତି ଦଶମ ସ୍କନ୍ଦ 31 ଅଧ୍ୟାୟରେ ଯେଉଁ ଗୋପୀମାନେ ଗୀତ ଗାଇଛନ୍ତି, ଗୋପୀ ଗୀତ ଯେତେ ଦିଧଗମ ଜନ୍ମନା ବ୍ରଜ, ଏ ମାଧୁର୍ଯ୍ୟ ଭାବରେ ଏଇଟାକୁ କ'ଣ ବିରହ ଭାବରେ ମାଧୁର୍ଯ୍ୟ ଭାବ ପ୍ରକାଶିତ ହେଇଛି। ତେଣୁ ଏଇ ଯେଉଁ 31 ଅଧ୍ୟାୟରେ ଯେଉଁ 19 ସ୍ତୁତି ରହିଛି, ଏଇ ମାଧୁର୍ଯ୍ୟ ଭାବରେ ବିରହରେ ଏସବୁ ଗୀତ ଗାନ କରିଛନ୍ତି, ମାଧୁର୍ଯ୍ୟ ଭାବର କଥା। ତେଣୁ କିନ୍ତୁ ଇଏ ଯେଉଁ ରହିଛି ଭଗବତ ଗୀତାରେ ମଧ୍ୟ ଗୋଟେ ଶ୍ଳୋକ ଅଛନ୍ତି ଯେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଯେଉଁମାନେ ଭଗବତ ଗୀତା ପାଠ କରୁଛନ୍ତି ଭଗବତ ଗୀତାରେ, ପ୍ରଥମେ ଭଗବାନଙ୍କ ଐଶ୍ୱର୍ଯ୍ୟ ସେମାନେ ଅନୁଭବ କରିବେ, କିନ୍ତୁ ଭକ୍ତିରେ ଯେତେବେଳେ ଅଗ୍ରସର ହେବେ, ଭକ୍ତିରେ ବିଭିନ୍ନ ସ୍ତର ରହିଛି, ଆଦୌ ଶ୍ରଦ୍ଧା ତତ୍ ସାଧୁ ସଙ୍ଗତ ଭଜନ କ୍ରିୟା ତନର୍ଥ ନିବୃତ୍ତି ସାତ୍, ନିଷ୍ଠା ରୁଚି ଆସକ୍ତି ବିଭିନ୍ନ ପ୍ରକାର ସ୍ତର ରହିଛି। ଯେଉଁମାନେ ସେ ଆସକ୍ତି ସ୍ତରକୁ ଯିବେ ସେମାନେ ଭଗବାନଙ୍କର ମାଧୁର୍ଯ୍ୟକୁ ଅନୁଭବ କରିବେ। ଭକ୍ତିରେ ଯେଉଁ ଭଗବାନ ସବୁ ଜ୍ଞାନ ଦେଇଛନ୍ତି, ଆସକ୍ତି ସ୍ତରକୁ ଯେଉଁମାନେ ଯାଇନାହାନ୍ତି ସେମାନେ ଶ୍ରୀ ଶ୍ରୀ ସୀତାରାମ ରକଣ ହନୁମାନ ଯୋଗୀ, ସେମାନେ ଭଗବାନଙ୍କର ଐଶ୍ୱର୍ଯ୍ୟକୁ ଅନୁଭବ କରିବେ। କିନ୍ତୁ ଜଣେ ଆସକ୍ତି ସ୍ତରକୁ ଯାଇଛି ମାନେ ସେ ଭଗବାନଙ୍କର ମାଧୁର୍ଯ୍ୟକୁ ଅନୁଭବ କରିବ, ଏସବୁ କଥା ରହିଛି। ତେଣୁ ଶ୍ରୀଧର ସ୍ୱାମୀ କହୁଛନ୍ତି ଏଠି ଐଶ୍ୱର୍ଯ୍ୟମ ଜ୍ଞାନ୍ତୁଆ, ଭଗବାନଙ୍କର ଅନେକ ଐଶ୍ୱର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟ ସମଗ୍ରସ୍ୟ ସବୁ ପୂର୍ଣ୍ଣ ଐଶ୍ୱର୍ଯ୍ୟରେ ସେ ପୂର୍ଣ୍ଣ, ସେଥିପାଇଁ ସେ ଭଗବାନ ପୂର୍ଣ୍ଣ ଐଶ୍ୱର୍ଯ୍ୟ। ଏଠି ଶ୍ରୀଧର ସ୍ୱାମୀ କହୁଛନ୍ତି ଐଶ୍ୱର୍ଯ୍ୟମ ଜ୍ଞାନ୍ତୁଆ ଭୂମି ସ୍ତୌତି, ଏଇସବୁ ଐଶ୍ୱର୍ଯ୍ୟକୁ ଜାଣିକରି ଭଗବାନ ଭୂମିକୁ ସ୍ତୁତି କରି 25-32 8 ଶ୍ଳୋକରେ ଆମେ ଶୁଣିବା ଭଗବାନଙ୍କ ଐଶ୍ୱର୍ଯ୍ୟକୁ ପ୍ରକାଶ କରିବେ। ସ୍ତୌତି ନମସ୍ତେ ଇତି, ଏଇଭଳି ଭାବରେ ପ୍ରଣାମ ସ୍ତୁତି କରୁଛନ୍ତି। ପରମାତ୍ମନ କହିଲେ ଦେବାଦି ଅନ୍ତର୍ଯ୍ୟାମିନ, ପରମାତ୍ମା କହିଲେ ସେ ଜଣେ ଦେବୀ, ସେ ମଧ୍ୟ ଜଣେ ଦେବୀ, ଆଉ ବହୁତ ଦେବତାମାନେ ରହିଛନ୍ତି, 33 ଦେବଦେବୀ ରହିଛନ୍ତି, ସମସ୍ତଙ୍କ ହୃଦୟରେ ସେ ରହିଛନ୍ତି, ପରମାତ୍ମା ରୂପରେ ରହିଛନ୍ତି। କହିବାର ଉଦ୍ଦେଶ୍ୟ ହେଉଛି ଦେବାଦି ଅନ୍ତର୍ଯ୍ୟାମିନ, କହିବାର ଉଦ୍ଦେଶ୍ୟ ହେଉଛି ପ୍ରଭୁ ଆପଣ ଜାଣନ୍ତି ମୋର ହୃଦୟର କଥା। ପରମାତ୍ମା ଶବ୍ଦରେ ଶ୍ରୀଧର ସ୍ୱାମୀ ଏଇଟା କହିଛନ୍ତି, ତାଙ୍କ ମନର ଭାବନା ଦେବୀ ପୃଥିବୀ ଦେବୀଙ୍କର ମନର ଭାବନାଟା କହୁଛନ୍ତି କ'ଣ, ପରମାତ୍ମାନ କହିବାର ଉଦ୍ଦେଶ୍ୟ ହେଉଛି ଦେବାଦି ଅନ୍ତର୍ଯ୍ୟାମିନ, ଅନ୍ତର୍ଯ୍ୟାମି ରୂପରେ ଭଗବାନ ଅଛନ୍ତି, ତେଣୁ ପୃଥିବୀ ଦେବୀଙ୍କର ମନରେ କୌଣସି ଭଗବାନ ପ୍ରତି ବିଦ୍ୱେଷ ଭାବ ନାହିଁ, ତାଙ୍କ ପୁତ୍ରକୁ ହତ୍ୟା କରିଦେଲେ ଭଗବାନ କିଛି ବିଦ୍ୱେଷ ଭାବ ନାହିଁ। ସେଥିପାଇଁ ଏଇ ଶ୍ଳୋକଟି କହିଲେ ପରମାତ୍ମନ ଅନ୍ତର୍ଯ୍ୟାମି ରୂପରେ ଆପଣ ରହିଛନ୍ତି ପ୍ରଭୁ, ପରମାତ୍ମା ନମସ୍ତୁତେ। ଏଇଭଳି ଭାବରେ ଅନେକ ରହିଛି ଟୀକାକାର ରହିଛନ୍ତି। ଆମେ ଆମର ପ୍ରିୟ ହେଉଛନ୍ତି ସନାତନ ଗୋସ୍ୱାମୀ, କିନ୍ତୁ ମୁଁ ସେ ଏଇଟା ସଂସ୍କୃତ ଏଇଟାକୁ ଛାଡ଼ି ଦେଇଛି, ଆମେ ଇଂଲିଶଟା ପଢ଼ିବା। ଏଠି କହୁଛନ୍ତି ସନାତନ ଗୋସ୍ୱାମୀ, ଦି ଅର୍ଡ଼ର ଅଫ୍ ହୋଲ୍ଡିଂ ଦ ୱେପନ୍ସ ଇଜ୍ ଫ୍ରମ୍ ଲୋୟର୍ ଲେଫ୍ଟ ହ୍ୟାଣ୍ଡ ଆଣ୍ଡ ଏଣ୍ଡିଂ ୱିଥ୍ ଦ ରାଇଟ୍ ଲୋୟର୍, ମୁଁ କହିଦେଇଛି ଆଗରୁ କହିଦେଇଛି, ବାମ ହାତ ପଛପଟରୁ ତଳୁ ଆରମ୍ଭ କରିକି ଡାହାଣ ପଟ ପର୍ଯ୍ୟନ୍ତ ସ୍ତୁତି କରିଛନ୍ତି, ଏହିଭଳି ଭାବରେ ଦେଖିକରି ସ୍ତୁତି କରୁଛନ୍ତି। ସିନ୍ସ ଇଜ୍ କନ୍ସର୍ଟ ଇଜ୍ ସିଚୁଏଟେଡ୍ ଅନ୍ ଇଜ୍ ଲେଫ୍ଟ, ଭୂମିଦେବୀ କାହିଁକି ବାମପଟରୁ ଆରମ୍ଭ କଲେ, ନା ଭଗବାନଙ୍କର ଶକ୍ତି ଯିଏ ବାମପଟେ ରହିଛନ୍ତି, ଆମେ ଦେଖିବା ସୀତାଦେବୀ ଭଗବାନ ବାମପଟେ ରହିଛନ୍ତି, ତେଣୁ ଇଏ ତାଙ୍କର ଶକ୍ତି, ତେଣୁ ସେ ବାମପଟରୁ ଆରମ୍ଭ କରୁଛନ୍ତି। କନ୍ସର୍ଟ ଇଜ୍ ସିଚୁଏଟେଡ୍ ଅନ୍ ଇଜ୍ ଲେଫ୍ଟ, ସି ଇଜ୍ ମେନ୍ସନ୍ଡ ଫାର୍ଷ୍ଟ ଫ୍ରମ୍ ଦ ଲେଫ୍ଟ, ଆଟ୍ ଦିସ୍ ଟାଇମ୍ ହି ୱାଜ୍ ସିନ୍ ଫ୍ରମ୍ ହି ସେନ୍ ଫର୍ 4 ଆର୍ମସ୍ ଆଜ୍ ନାରଦ ସିଜ୍ ହିମ୍, ଯଦିଓ ଭଗବାନ ଦୁଇ ହାତରେ ଆସିଥିଲେ କିନ୍ତୁ ପୃଥିବୀ ଦେବୀଙ୍କ ପାଇଁ ସେ ଚତୁର୍ହାସ୍ତକୁ ପ୍ରକାଶ କରିଛନ୍ତି, ଚାରି ହାତ ପ୍ରକାଶ କରିଛନ୍ତି। ସନାତନ ଗୋସ୍ୱାମୀ କହିଲେ ଯେମିତି ନାରଦ ମଝିରେ ମଝିରେ ଭଗବାନ ଦେଖନ୍ତି, ଚତୁର୍ଭୁଜ ରୂପରେ ଦେଖନ୍ତି, ସେଇଭଳି ଭାବରେ ପୃଥିବୀଙ୍କୁ ସେ ଦର୍ଶନ ଦେଉଛନ୍ତି। ତେଣୁ ଯେଉଁ କହିଲେ ଦେବ ଦେବସ ମିନ୍ସ ନାରାୟଣ, ଦେବ ଦେବସ କହିଲେ ନାରାୟଣ ଚତୁର୍ଭୁଜ, ନାରାୟଣ ଚତୁର୍ଭୁଜଧାରୀ, ଦ୍ୟାଟ୍ ଇଜ୍ ଟ୍ରୁ, ହି ଇଜ୍ ୟୁ, ଦସ୍ ଦ ଫୋର୍ ଆର୍ମ ଫର୍ମ ଇଜ୍ ଡିସ୍କ୍ରାଇବ୍ଡ ହୋଲ୍ଡିଂ ଦ କନ୍ସେପ୍ଟ, ସେଟା କହିଲେ ହ୍ୱାଇ ଇଫ୍ ଆଇ ଏମ୍ ନାରାୟଣ ଆଇ ଏମ୍ ଅଲ୍ସୋ ଆମ ଆଇ ଅଲ୍ସୋ ଟୁ ଆର୍ମ, ଆମେ କହିଲୁ ନା କାହିଁ ଭକ୍ତୋତ୍ସପାତ, କାହିଁକି ସେ ଶୋକଟି କହିଲେ ନା କାହିଁକି ସେ କଥାଟି କହିଲେ, ଭଗବାନ ଏଇଭଳି ଭାବେ ତାଙ୍କ ପ୍ରଶ୍ନ ପଚାରୁଛନ୍ତି, ମନ ଭାବର ଆଦାନ ପ୍ରଦାନ ହେଉଛି। ଯଦି ଭଗବାନ କହିବେ ମୁଁ ଯଦି ଚତୁର୍ଭୁଜ ଧାରଣ କରିଛି ତାହେଲେ ମୁଁ ପୁଣି ଦୁଇଭୁଜ କେମିତି ନା, ତେଣୁ ସେଠି କହିଲେ ଭକ୍ତୋତ୍ସପାତ ଆୟ, ଭଗବାନଙ୍କ ଭକ୍ତଙ୍କର ଇଚ୍ଛାରେ ଆପଣ ରୂପ ଧାରଣ କରନ୍ତି, ୟୁ ଆଜ୍ ୟୁ ଫର୍ମସ୍ ଆକର୍ଡ଼ିଂ ଟୁ ଦ ଡିଜାୟର୍ ଅଫ୍ ୟୋର୍ ଡିଭୋଟି, ତାଙ୍କର ଭକ୍ତମାନେ ଯେଉଁଭଳି ଭାବରେ ଚାହାନ୍ତି ଭଗବାନ ଦର୍ଶନ କରିବା ପାଇଁ ଭଗବାନ ସେହି ରୂପ ଦେଖାନ୍ତି। ଆମର ଜଣେ ଭକ୍ତ ଓଡ଼ିଆ କବି ରଚନା କରିଛନ୍ତି ନା, ମୋତେ ସେଇ ରୂପ ଦେଖା ହରି ଦେଖା ହରି ଏସବୁ ସେଠି ଆମର ଭକ୍ତ ସାଲବେଗଙ୍କର ମୋତେ ସେଇ ରୂପ ଦେଖା ହରି ଭକ୍ତ ସାଲବେଗ ତେଣୁ ଆପିୟରିଂ ଆଜ୍ ଏ ହ୍ୟୁମ୍ୟାନ୍ ୟୁ ଆର୍ ବ୍ୟୁଟିଫୁଲ୍ କିନ୍ତୁ ମନୁଷ୍ୟ ରୂପରେ ଆପଣ ଆସିଲେ ମଧ୍ୟ ବହୁତ ସୁନ୍ଦର ଆପଣଙ୍କର ଭଗବାନ ରୂପ ମାଧୁରୀ ରହିଛି ସୌନ୍ଦର୍ଯ୍ୟ ରହିଛି ଏଭଳି ସୌନ୍ଦର୍ଯ୍ୟ ରହିଛି ଭକ୍ତି ଭୂମିଦେବୀ ମଧ୍ୟ ଦେଖିକରି ବିମୋଚିତ ହେଇଯାଉଛନ୍ତି ସୌନ୍ଦର୍ଯ୍ୟରେ ବାଇ ୟୁଆର ପାୱାର ୟୁ ସ୍ପ୍ରେଡ୍ ଏଭ୍ରିୱେୟାର ଆର୍ ୟୁ ଆର୍ ଦ ଡିୟରେଷ୍ଟ ଟୁ ଅଲ୍ ପିପୁଲ୍ ପରମାତ୍ମା ଶବ୍ଦରେ କହିବାର ଉଦ୍ଦେଶ୍ୟ ହେଉଛି ଭାଇ କିଏ କେଉଁ ଆଚାର୍ଯ୍ୟମାନେ କିଏ କେଉଁଭଳି ଭାବ ଗ୍ରହଣ କରିଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି ପରମାତ୍ମା କହିବାର ଉଦ୍ଦେଶ୍ୟ ହେଉଛି ଆପଣଙ୍କ ଶକ୍ତି ଦ୍ୱାରା ଆପଣ ସବୁଠାରେ ବିଦ୍ୟମାନ ଅଛନ୍ତି ବାଇ ୟୁଆର ପାୱାର ୟୁ ସ୍ପ୍ରେଡ୍ ଏଭ୍ରିୱେୟାର ସବୁଠାରେ ଭଗବାନ ପରମାତ୍ମା ରୂପରେ ଅବସ୍ଥିତ ରହିଛନ୍ତି ବା ଆଉ ଗୋଟେ ଅର୍ଥ ହେଇପାରିବ ୟୁ ଆର୍ ଦ ଡିୟରେଷ୍ଟ ଅଫ୍ ଅଲ୍ ପିପୁଲ୍ ଆମେ ଆମ ଶରୀର ଆମକୁ କାହିଁକି ଏତେ ପ୍ରିୟ ଲାଗୁଛି ନା ଆତ୍ମା ଥିବାରୁ ଆତ୍ମା ଥିବାରୁ ଆମ ଶରୀରଟା ପ୍ରିୟ ଆତ୍ମା ଚାଲିଗଲେ ଶରୀରଟାକୁ କିଏ ପଚାରିବ ସେହିଭଳି ଭାବରେ ଆତ୍ମା ମଧ୍ୟ କାହିଁକି ପ୍ରିୟ ନା ପରମାତ୍ମାଙ୍କର ଇଏ ଅଙ୍ଗ ତେଣୁ ପରମାତ୍ମା କେତେ ପ୍ରିୟ ଏଇଥିରୁ ଆମେ ଜାଣିବା ତେଣୁ ଏଇଭଳି ଭାବରେ ଆମର ଆଉ ସମୟ ହୋଇଯାଇଛି ଆଉ ଆମେ ସେ ମୂଳ ଲେଖାଟା ଛାଡ଼ି ଦେଇକି ଆସିଛି ଯାହା ବି ହଉ ଆମର କଥା କେଉଁଠି ବିଶ୍ରାମ ଦେବା ଦୁଇ ମିନିଟ୍ ଭଗବାନଙ୍କୁ ନାମ କୀର୍ତ୍ତନ କରିକିରି